श्रीमद्भागवत
दशम स्कंद चौवन अध्याय श्लोक सोलह रिपवो जिज्ञुरधुना रिपवो जिज्ञुरधुना काळो आत्मानुसारिणी काळो आत्मानुसारिणी तदा वयं विजयस्यामो तदा वयं विजयस्यामो यदा काळः प्रदक्षिणः रिपवो जिज्ञुरधुना काळवात्मानुसारिणी तदा वयं विजयस्यामो यदा काळः प्रदक्षिणः रिपवो जिज्ञुरधुना
काळः विजयस्यामो
यदा काळः प्रदक्षिणः
रिपवो
जिज्ञुरधुना काळात्मानुसारिणी
यदा वयं
विजयस्यामो
কিন্তু ভবিষ্যতের কাল যেতবে আমি মঙ্গলজনক হব সেতবে আমি মানে বিজয়ী হব এইভাবে ভাবে জরাসন্ধ শিশুপাল সান্ত্বনা প্রদান করছেন এটি কুযাচ্ছে রিপব জিজ্ঞু অধুনা রিপব শত্রু শত্রু মানে বর্তমান অধুনা জিজ্ঞু যজ্ঞ হয়ে যাই সেটা জিজ্ঞু হব জিজ্ঞু মানে সে জয় করে গেলে কাল আত্মানুসারিণী সময় অনুসারে সময় কাল আত্মানুসারিণী তদা বয়ং বিজয়স্যাম সেতবে আমি জয় লাভ করা কেতবে না যদা কাল প্রদক্ষিণ যেতবে সময়টা আমার অনুকূল হব তেমন এই যে সময় রয়েছে সময় কতবে এই যে রয়েছে ভৌতিক জগতের তিনোটি গুণ রয়েছে সত্ব রজ তম এই তিনোটি গুণর সববে পরিবর্তন হোথায় পরিবর্তন মানে কেউ গুণটা কাহু সব চাপিকি ইয়ে করতে যেমন কুযায় সত্ব রজ তম ইতি কণ রজ রজগুণ সত্যগুণ তমগুণ কু পরাভব করি তার ডমিনেন্স থাকে বা তার প্রভাব অধিকা থাকে সেইভাবে ভাবে সত্যগুণর ডমিনেন্স কতবে সত্য রজস্তম ইতি রজস্তম স্থাপ্য সত্যম ভবতি ভারত ভগবদ গীতা চতুর্দশ অধ্যায়ের ভগবান এ গুণ বিষয়ে গোটে অধ্যায় কহিলে এবং গুণ বিষয়ে যেত অধ্যায়টি কহিলেন সেত সে কোথায় ତା ପୂର୍ବର ଅଧ୍ୟାୟ ତେର ଅଧ୍ୟାୟ ଏଥିରେ ଛଅଟି ବିଷୟ ବର୍ଣ୍ଣନା କରାଯାଇଛି। କ'ଣ କ'ଣ? କ୍ଷେତ୍ର, କ୍ଷେତ୍ରଜ୍ଞ, ଜ୍ଞେୟ, ଜ୍ଞାନ ଏବଂ ଆଉ ଗୋଟେ ହେଉଛି କ'ଣ, ପ୍ରକୃତି ପୁରୁଷ। ଏ ଛଅଟି ବିଷୟ ତେର ଅଧ୍ୟାୟରେ ବର୍ଣ୍ଣନା। କ୍ଷେତ୍ର, କ୍ଷେତ୍ରକ ବିଭାଗ ଯୋଗ। ତେଣୁ ଜ୍ଞାନ ବିଷୟରେ ଆଠରୁ ଏଗାର, ଆଠରୁ ବାର ଏ ପାଞ୍ଚଟି ଶ୍ଳୋକରେ ସବୁ ଜ୍ଞାନ ପ୍ରଦାନ କରିଦେଲେ। ଅମାନିତ୍ୱ, ମଦମ୍ବିତ୍ୱ, ଅହିଂସା, କ୍ଷାନ୍ତିରାର୍ଦ୍ଧବମ୍ ଇତ୍ୟାଦି କହିକରି ଏ କୋଡ଼ିଏଟି ଜ୍ଞାନ, ପାଞ୍ଚଟି ଶ୍ଳୋକରେ କୋଡ଼ିଏଟି ଜ୍ଞାନ ପ୍ରଦାନ କଲେ ଏବଂ କରିକିରି ଭଗବାନ କହିଲେ ଏତଦ୍ ଜ୍ଞାନ ମିତି ପ୍ରୋକ୍ତମ ଅଜ୍ଞାନ ଯଦତୋ ଅନ୍ୟଥା। ଏତିକି ହେଉଛି ଜ୍ଞାନ, ଆଉ ଯାହା ସବୁ ରହିଲା ସବୁ ଅଜ୍ଞାନ। ତେଣୁ ଜ୍ଞାନ ବିଷୟରେ ତେର ଅଧ୍ୟାୟରେ କହିକିରି ପୁଣି ଚତୁର୍ଦ୍ଦଶ ଅଧ୍ୟାୟରେ କହିଲେ ପରମ ଭୂୟ ପ୍ରବକ୍ଷାମି ଜ୍ଞାନନାମ ଜ୍ଞାନମ ଉତ୍ତମମ୍। ପୁଣି ତୁମକୁ ମୁଁ ଜ୍ଞାନ ବିଷୟରେ କହିବି ଯେଉଁଟା ହେଉଛି ସବୁଠୁ ଶ୍ରେଷ୍ଠ ଜ୍ଞାନ। ଯଦ୍ ଜ୍ଞାନ୍ତା ମୁନେ ସର୍ବେ ପରାଂ ସିଦ୍ଧି ମିତଗତା। ଯେଉଁ ଜ୍ଞାନ ଜଣେ ପ୍ରାପ୍ତ ହେଲେ ତଦ୍ ଜ୍ଞାନ୍ତା ମୁନେ ସର୍ବେ ପରାଂ ସିଦ୍ଧି ମିତଗତା, ଶ୍ରେଷ୍ଠ ସିଦ୍ଧି ସେମାନେ ପ୍ରାପ୍ତ ହେବେ। ଏ ଜ୍ଞାନ, ଏଇ ଯେଉଁ ଏଇ ବର୍ଣ୍ଣନା, ଏଇ ଯେଉଁ ଗୁଣ ବିଷୟରେ ଜ୍ଞାନ ଦେଉଛନ୍ତି ବୈଜ୍ଞାନିକମାନଙ୍କର ଏ ପର୍ଯ୍ୟନ୍ତ ବୈଜ୍ଞାନିକ ସେମାନେ ବହୁତ ପ୍ରାଇଜ୍ ପାଇଲେଣି, କିନ୍ତୁ ଗୁଣ ବିଷୟରେ ସେମାନେ ଜାଣିନାହାନ୍ତି। ସେମାନେ ଯେ ଗୁଣରେ ବନ୍ଧା ହେଇକି ରହିଛନ୍ତି ସେମାନେ ଜାଣିନାହାନ୍ତି। ଗୁଣଟା ଏତେ ସୂକ୍ଷ୍ମ ବସ୍ତୁ। ତେଣୁ ଭଗବାନ ଏଭଳି ଭାବରେ ତିନୋଟି ଗୁଣ ଯେଉଁ କରିଛନ୍ତି ସେ ତିନି ଗୁଣ ଦ୍ୱାରା ସମସ୍ତେ ପରିଚାଳିତ ହେଉଛନ୍ତି। ରଜସ୍ତମ ସତ୍ୱ ରଜସ୍ତମ ଇତି ଗୁଣା ପ୍ରକୃତି ସମବାତ ନିବଧନ୍ତି ମହାବାହୁ ଦେହେ ଦେହି ନମ ବ୍ୟୟମ। ତିନୋଟି ଗୁଣ ଯେଉଁ ରହିଛି ସତ୍ୱ ରଜତମ, ଏ ତିନି ଗୁଣରେ ସମସ୍ତେ ବନ୍ଧା ହେଇକି ରହିଛନ୍ତି, ସମସ୍ତେ ଗୁଣ ଦ୍ୱାରା ପ୍ରଭାବିତ ହେଇ କାର୍ଯ୍ୟ କରୁଛନ୍ତି। ତେଣୁ କେଉଁ ଗୁଣର ପ୍ରାଧାନ୍ୟ କେତେବେଳେ ରହୁଛି, ବିଶେଷ ଭାବରେ ଦିନ ଭିତରେ ଆମେ ଦେଖିବା ରହିଛି ବ୍ରହ୍ମ ମୁହୂର୍ତ୍ତ। ଏ ବ୍ରହ୍ମ ମୁହୂର୍ତ୍ତରେ ସତ୍ୱଗୁଣର ପ୍ରାଧାନ୍ୟ ରହିଛି। ସୂର୍ଯ୍ୟ ଉଦୟର ଦେଢ଼ ଘଣ୍ଟା ପୂର୍ବଟାକୁ କୁହାଯାଏ ବ୍ରହ୍ମ ମୁହୂର୍ତ୍ତ। ବ୍ରହ୍ମ ମୁହୂର୍ତ୍ତରେ ସତ୍ୱଗୁଣର ପ୍ରାଧାନ୍ୟ ରହିଛି। ତେଣୁ ପ୍ରଭୁପାଦ ମହାରାଜ ଏଇ ସତ୍ୱ ଗୁଣର ଯେତେବେଳେ ପ୍ରାଧାନ୍ୟ ଅଛି ମଙ୍ଗଳ ଆଳତି ବ୍ୟବସ୍ଥା କରିଛନ୍ତି। 4:30 ସାରା ପୃଥିବୀରେ 4:30 ହେଲା ମାନେ ସବୁ ମଙ୍ଗଳ ଆଳତି ହେବ। ସତ୍ୱଗୁଣର ପ୍ରାଧାନ୍ୟ ରହିଛି। ସତ୍ୱଗୁଣ ବିଷୟରେ ବିସ୍ତାର ଭାବରେ 13 ଅଧ୍ୟାୟରେ ବର୍ଣ୍ଣନା କରାଗଲା। ସତ୍ୱା ସଂଜାତ ଜ୍ଞାନ, ସତ୍ୱଗୁଣରେ ଜଣେ ଜ୍ଞାନ ପ୍ରାପ୍ତ ହେବ। ନିର୍ମଳତ୍ୱା ଏଇସବୁ ସତ୍ୱଗୁଣର ସବୁ ପ୍ରାଧାନ୍ୟ ରହିଛି, ସତ୍ୱଗୁଣର ଲକ୍ଷଣ ସବୁ ରହିଛି। ଯଦା ସତ୍ୱ ପ୍ରବୃଦ୍ଧେତୁ ପ୍ରଳୟ ଜାତ ଦେବୁ ତଦ ଉତ୍ତମ ବିଧାନ ଲୋକମାନେ ଅମଳାନ ପ୍ରତିପଦ୍ଧତି। ମୃତ୍ୟୁ ସମୟରେ ଯଦି ସତ୍ୱଗୁଣର ପ୍ରାଧାନ୍ୟ ରହିବ ତାହେଲେ ଅମଳ ଯେଉଁ ରହିଛି ଉନ୍ନତ ଲୋକମାନଙ୍କ ଯେଉଁଟା ଅମଳ, ସେଠି ମଳ ନାହିଁ, ଡ୍ରେନେଜ୍ ସିଷ୍ଟମ୍ ନାହିଁ ସେଠି ଅମଳ, ସେ ଲୋକଙ୍କୁ ସେମାନେ ଯିବେ। ଏଇଭଳି ଭାବରେ ମୃତ୍ୟୁ ସମୟଟା ଏଇ ଗୁଣର କାହାର କେଉଁ ଗୁଣ ଉପରେ ପ୍ରାଧାନ୍ୟ, କାହାର କେଉଁ ଗୁଣର ପ୍ରାଧାନ୍ୟ ରହିଛି ସେ ଅନୁସାରେ ମୃତ୍ୟୁ ସମୟରେ ତା ପର ଜନ୍ମ ନିର୍ଦ୍ଧାରିତ ହେବ। ଯଦା ସତ୍ୟ ପ୍ରବୃଦ୍ଧ ହେତୁ ପ୍ରଳୟ ଯାହା ଦେବୁ, ମୃତ୍ୟୁ ସମୟରେ ଯଦି ସତ୍ୱଗୁଣ ପ୍ରାଧାନ୍ୟ ରହିଥିଲେ ତାହେଲେ ସେମାନେ ଉନ୍ନତ ଲୋକକୁ ଯିବେ, ଉଦ୍ୟମ କରିଛନ୍ତି ସତ୍ୱସ୍ଥା। ରଜଗୁଣ ପ୍ରାଧାନ୍ୟ ରହିଲେ ସେଇ ଅବସ୍ଥାରେ ରହିବେ, ତମ ଗୁଣ ପ୍ରାଧାନ୍ୟ ଯଦି ରହିବ ତାହେଲେ ନିଚ ଲୋକ ବା ନିଚ ଜନି ପ୍ରାପ୍ତ ହେବେ। ଏ ଗୁଣର ଏଭଳି ଭାବେ ପ୍ରାଧାନ୍ୟ ରହିଛି। ତେଣୁ ସତ୍ୱ ବ୍ରହ୍ମ ମୁହୂର୍ତ୍ତ ହେଉଛି ଭଗବାନଙ୍କ ଭଜନ କରିବା ପାଇଁ ବହୁତ ସତ୍ୱଗୁଣ। ସତ୍ୱଗୁଣ ତିନି ଗୁଣ ଭିତରେ ଶ୍ରେଷ୍ଠ ଗୁଣ ହେଉଛି ସତ୍ୱଗୁଣ। ତିନି ଗୁଣରେ ସବୁଠାରୁ ଶ୍ରେଷ୍ଠ ଗୁଣ ହେଉଛି ସତ୍ୱଗୁଣ। କିନ୍ତୁ ସତ୍ୱଗୁଣ ହେଲେ ମଧ୍ୟ ଭୌତିକ ସ୍ତରର ସିଏ ସତ୍ୱଗୁଣଟା ମଧ୍ୟ ଏଇ ସତ୍ୱଗୁଣଟା ଶୁଦ୍ଧ ସତ୍ୱ ନୁହଁ, ଏଇଟା ହେଉଛି ମିଶ୍ରିତ ସତ୍ୱ। କେତେବେଳେ ରଜଗୁଣ ତା ମିଶିଯାଉଛି, କେତେବେଳେ ତମଗୁଣ ମିଶିଯାଉଛି, ଏଇଭଳି ଭାବରେ ଗୁଣର ପ୍ରାଧାନ୍ୟ ରହିଛି। କିନ୍ତୁ ସତ୍ୱଗୁଣରେ ସେଇ ଯେ ବ୍ରହ୍ମ ମୁହୂର୍ତ୍ତରେ ସତ୍ୱଗୁଣର ପ୍ରାଧାନ୍ୟ ରହିଛି। ତେଣୁ ସେଇ ସେଇ ସମୟରେ ଭଗବାନଙ୍କର ପୂଜାପୂଜି କରାଯାଉଛି, ଭଗବାନ ନାମ ଜପ କରାଯାଉଛି, ସେ ସତ୍ୱଗୁଣର ପ୍ରାଧାନ୍ୟ ରହିଛି। ଆଜି ଦିବସ ହେଇଗଲେ ରଜଗୁଣର ପ୍ରାଧାନ୍ୟ ହେବ, ରଜଗୁଣର ସନ୍ଧ୍ୟା ହେଇଗଲେ ତମଗୁଣ ପ୍ରାଧାନ୍ୟ ରହିବ। ତମଗୁଣର ଲକ୍ଷଣ କ'ଣ ନା ଏଇ ଯେଉଁ ନିଦ୍ରା ଆଳସ୍ୟ ଏସବୁ ହେଉଛି ତମଗୁଣର ଲକ୍ଷଣ। ରଜଗୁଣରେ ଏସବୁ କର୍ମ କରିବେ, ରଜସା କର୍ମ ଚୌଦିତା ବିଭିନ୍ନ ପ୍ରକାର ରହିଛି, ଚଉଦ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ଯେଉଁ ଗୁଣର ପ୍ରାଧାନ୍ୟ ରହିଛି, କେତେବେଳେ କେଉଁ ଗୁଣର ପ୍ରାଧାନ୍ୟ, ବିଶେଷ ଭାବରେ ସତ୍ୟଗୁଣର ଯେତେବେଳେ ପ୍ରାଧାନ୍ୟ ଆସେ ଦେବତାମାନେ ସେତେବେଳେ ବିଜୟ ଲାଭ କରନ୍ତି। ଏ ଭୌତିକ ଜଗତରେ ଦୁଇ ପ୍ରକାର ବ୍ୟକ୍ତି ରହିଛନ୍ତି, ଗୋଟେ ହେଉଛି ଦେବତାମାନେ ଆଉ ଗୋଟେ ହେଉଛନ୍ତି ଅସୁର। ବାଘ ପୁରୁଷ ଲୋକେ ଦୌ ଭୌତ ସ୍ୱର୍ଗ ଲୋକେ ସ୍ମିନ୍ ଦୈବ ଅସୁର ଏବଚ। ଏହିଭଳି ଭାବେ ବିଷ୍ଣୁଭକ୍ତ ଭାବେ ଦୈବ ଅସୁର ସ୍ତର ବିପର୍ଯ୍ୟୟ। ଦେବତା ଏବଂ ଅସୁର ଭୌତିକ ଜଗତରେ ଦୁଇ ପ୍ରକାର ବ୍ୟକ୍ତି ରହିଛନ୍ତି, ଅସୁର ବା ଦୈତ୍ୟ ଦାନବ ଏସବୁ ଗୋଟିଏ ପ୍ରକାର କ୍ୟାଟେଗୋରି। ତେଣୁ ଯେତେବେଳେ ସତ୍ୟଗୁଣ ପ୍ରାଧାନ୍ୟ ଆସେ ସେତେବେଳେ ଦେବତାମାନଙ୍କ ପ୍ରାଧାନ୍ୟ, ଦେବତାମାନେ ଜୟଲାଭ କରନ୍ତି। ରଜଗୁଣର ପ୍ରାଧାନ୍ୟ ଆସିଲେ ଅସୁରମାନେ ପ୍ରାଧାନ୍ୟ ଲାଭ କରନ୍ତି। ତମଗୁଣର ପ୍ରାଧାନ୍ୟ ଯେତେବେଳେ ଆସିବ ରାକ୍ଷସମାନେ, ଅସୁରମାନେ ରାକ୍ଷସମାନେ ସେମାନେ ପ୍ରାଧାନ୍ୟ ଲାଭ କରନ୍ତି। ତେଣୁ ଏହିଭଳି ଭାବରେ ସତ୍ୟ ରଜତମ ଗୁଣ ପ୍ରଭାବରେ କାହାର କେତେବେଳେ ପ୍ରଭାବ, କେତେବେଳେ ସେମାନେ ଜୟଲାଭ କରୁଛନ୍ତି, ସେ କଥା କୁହାଗଲା ନା ଜିଜ୍ଞୁ ରିପିଓ ଜିଜ୍ଞୁ ଅଧୁନା। ସେମାନେ ଅଧୁନା କାହିଁକିନା ସେମାନେ ବୈଷ୍ଣବ ସବୁ, ସେମାନେ ବୈଷ୍ଣବ ସତ୍ୟଗୁଣର ପ୍ରାଧାନ୍ୟ ତାଙ୍କର ବର୍ତ୍ତମାନ ସତ୍ୟଗୁଣ ରହିଛି, ସତ୍ୟଗୁଣ ପ୍ରାଧାନ୍ୟରେ ସେମାନେ ଜିତି ଯାଇଛନ୍ତି। ଆମର ଯେଉଁ ରଜଗୁଣ ତମଗୁଣର ପ୍ରାଧାନ୍ୟ ଆସିବ ସେତେବେଳେ ଆମେ ଜିତିବା, କିଛି ଚିନ୍ତା କରିବାର ନାହିଁ, ଗୁଣ ପରିବର୍ତ୍ତନ ହେଉଛି ସବୁବେଳ ପାଇଁ। ତେଣୁ ଏସବୁ ଯେଉଁ ରହିଛି ଗୁଣର ପ୍ରଭାବରେ ସେମାନେ ସେ ଜୟଲାଭ କରିବେ। ଅଷ୍ଟମ ସ୍କନ୍ଧରେ ଏଇଟା ବର୍ଣ୍ଣନା କରାଯାଇଛି ଲୀଳାଟି। ଯେତେବେଳେ ଅଷ୍ଟମ ସ୍କନ୍ଧରେ ପଞ୍ଚମ ଅଧ୍ୟାୟରୁ ବାର ଅଧ୍ୟାୟ ଏ ଆଠଟି ଅଧ୍ୟାୟରେ ସମୁଦ୍ର ମନ୍ଥନ ଲୀଳାଟି ହେଇଥିଲା। ସମୁଦ୍ର ମନ୍ଥନ ଲୀଳାରେ ଗୋଟେ ଥର କ'ଣ ହେଇଛି ନା ଆସିଛନ୍ତି ଦୁର୍ବାସାମୁନି, ଆସୁଛନ୍ତି ଦୁର୍ବାସାମୁନି ଭଗବାନଙ୍କର କୃପା ମାଳା ପ୍ରାପ୍ତ ହେଇଥିଲେ। ସେ ଦେଖିଲେ ଇନ୍ଦ୍ର ଆସୁଛନ୍ତି ହାତୀରେ ଚଢ଼ିକିରି ଐରାବତ ହସ୍ତିରେ, ତାଙ୍କୁ ସେ ମାଳାକୁ ଦେଲେ, ତାଙ୍କୁ ଖୁସି ହେଇକିରି ସେ ତାଙ୍କୁ ପ୍ରଣାମ କରିଥିବେ ତେଣୁ ଦେଲେ ଇନ୍ଦ୍ର, କିନ୍ତୁ ତାଙ୍କ ସାମ୍ନାରେ ମାଳାଟା କ'ଣ ରଖିବା କହିକି ପକେଇ କାଢ଼ିଦେଲେ। ଆମେ ଦେଖୁଛେ ଯେତେବେଳେ ବିଭିନ୍ନ ପ୍ରକାର ସବୁ ଆସୁଛନ୍ତି ନେତାମାନେ ସବୁ ଆସୁଛନ୍ତି, ତାଙ୍କୁ ଯଦି ଆମେ ଦେଉଛେ ମାଳା ଦେଉଛେ ଫୁଲ ମାଳା, ସେମାନେ ଜାଣିପାରନ୍ତିନି ଆର କ'ଣ ମହାତ୍ମ୍ୟ ରହିଛି, ତେଣୁ ସେମାନେ ସାଙ୍ଗେ ସାଙ୍ଗେ କାଢ଼ିଦେବେ, ଇମିଡ଼ିଏଟ୍ ପକୁ ପକୁ କାଢ଼ିଦେବେ। କିନ୍ତୁ ଏ ମାଳାର ବହୁତ ମହାତ୍ମ୍ୟ ରହିଛି। ଭାଗବତ ଏକାଦଶ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି, ଏ ଉଦ୍ଧବ କହିଛନ୍ତି କଥା କହୁଛନ୍ତି ଯେ କ'ଣ ନା ତୋହା ଉପଭୁକ୍ତ ସ୍ରଗନ୍ଧ ଇତ୍ୟାଦି କ'ଣ ତୋହା ଉପଭୁକ୍ତ ସ୍ରଗନ୍ଧ ବାସ ଅଳଙ୍କାର ଚର୍ଚ୍ଚିତ ଉଚ୍ଚିଷ୍ଟ ଭୋଜନ ଦାସା ତବ ମାୟାଂ ଜୟମହି। ଭଗବାନଙ୍କର ଏଇ ଯେଉଁ ଭଗବାନ ହେଉଛନ୍ତି ପ୍ରକୃତରେ ଉପଭୋଗକାରୀ, ସେ ସବୁ ଉପଭୋଗ କରୁଛନ୍ତି, କିନ୍ତୁ ଉପଭୋଗ କରିକି ଖାଲି ନିଜେ ରଖୁନାହାନ୍ତି, ସେ ତାଙ୍କର ଭକ୍ତମାନଙ୍କୁ ପ୍ରଦାନ କରୁଛନ୍ତି, ସମସ୍ତଙ୍କୁ ପ୍ରଦାନ କରୁଛନ୍ତି। ତୋହା ଉପଭୁକ୍ତ ସ୍ରବ ଗନ୍ଧ ମାଳା ବାସ ଅଳଙ୍କାର ଚର୍ଚ୍ଚିତ। ସ୍ରବ କହିଲେ ଏଇ ଯେଉଁ ଫୁଲ ମାଳ କୁହାଯାଏ, ଆଉ ଯେଉଁ ଚନ୍ଦନ ଇତ୍ୟାଦି ଦିଆଯାଏ ଗନ୍ଧ ଦିଆଯାଏ ଭଗବାନଙ୍କୁ, ବା ବସ୍ତ୍ର ପ୍ରଦାନ କରାଯାଏ ଅଳଙ୍କାର ପ୍ରଦାନ କରାଯାଏ, ଏଥିରେ ଭଗବାନ ପୂଜିତ ହୁଅନ୍ତି ବା ଉପଭୋଗ କରନ୍ତି। କିନ୍ତୁ ସେଇଟା ଉପଭୋଗ ହେଇସାରିଲା ପରେ ସେଇଟା ଯେତେବେଳେ ଉଚ୍ଛିଷ୍ଟ ହେଇଯାଏ, ସେତେବେଳେ କଢ଼ା ହେଇଯାଏ ଭଗବାନ ପାଖରୁ, ସେଇଟାକୁ ତାଙ୍କର ଭକ୍ତମାନେ ଗ୍ରହଣ କରନ୍ତି। ଏବଂ ଉଦ୍ଧବ କହୁଛନ୍ତି ଉଚ୍ଛିଷ୍ଟ ଭୋଜନ ଦାସା ତବ ମାୟାଂ ଜୟମହି। ଏକାଦଶ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି, ତବ ମାୟା ଆପଣଙ୍କର ମାୟାକୁ ଆମେ ଜୟ କରିବୁ। ଭଗବାନ କହିଲେ ନା ମାମେ ବୋଲି ପ୍ରପଦ୍ୟନ୍ତି ମାୟା ନେତାଙ୍କର ଜିତି, ଏ ମାୟା କହିଲେ ଏଇ ତିନୋଟି ଗୁଣ, ଏ ତିନି ଗୁଣକୁ ବାହାର ହେବାଟା ସହଜ ନୁହଁ। ହଁ କ'ଣ ଦୈବୀ ଏସା ଗୁଣମୟୀ ମମ ମାୟା ଦୂରତୟା, ଏ ଭଗବାନଙ୍କର ଗୁଣ ଏଇଟାକୁ କେହି ପାର ହୋଇପାରିବେ ନାହିଁ। କିନ୍ତୁ ମାମ ଏବ ଯେ ପ୍ରପଦ୍ୟନ୍ତି ମାମ ଏବ, ଭଗବାନଙ୍କ ଶରଣ ଯାଇକି ଆଉ କାହାର ଶରଣ ଗଲେ ହେବ ନାହିଁ, ଏକମାତ୍ର ଭଗବାନଙ୍କ ଶରଣ ଯିବାକୁ ପଡ଼ିବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ। ଅଛନ୍ତି ମାୟା ମେଦାନ୍ତରନ୍ତି ସେଇମାନେ ମାୟାକୁ ପାର ହେଇପାରିବେ। ତେଣୁ ଏଇ ଯେଉଁ ଭଗବାନଙ୍କର ଉଚ୍ଚିଷ୍ଟକୁ ଯେତେବେଳେ ଆମେ ଗ୍ରହଣ କରୁଛେ ସେତେବେଳେ ଆମେ ମାୟାକୁ ପାର ହେବା। ଉଦ୍ଧବ କଥା କହୁଛନ୍ତି ଏକାଦଶ ଷଷ୍ଠ ଅଧ୍ୟାୟ ସେଗୁଡ଼ି ଅଛନ୍ତି। କିନ୍ତୁ ଇନ୍ଦ୍ରଙ୍କର ଯେଉଁ ଯେହେତୁ ବହୁତ ଗର୍ବ ରହିଛି ମାଳାର ମହାତ୍ମା ଜାଣିନାହିଁ ତା ନୁହଁ, କିନ୍ତୁ ସେଇଟାକୁ ଆଉ ଇଏ କଲେନି, ଫିଙ୍ଗିଦେଲେ। ତାଙ୍କର ବହୁତ ରତ୍ନ ସବୁ ରହିଛି, ଆମେ ଗତକାଲି କହୁଥିଲେ, ରବିବାର କହୁଥିଲେ, ଏଇଟା କେଉଁଦିନ କହୁଥିଲେ, ତାଙ୍କର ବହୁତ ହେଭି ପେ ସ୍କେଲ୍ ତାଙ୍କର ରହିଛି, ବହୁତ ଦରମା ତାଙ୍କର, ବହୁତ ରତ୍ନ ଆଉ ଏଇସବୁଥିରେ ଖଚିତ ହେଇ ମାଳା ସବୁ ପରିଧାନ କରନ୍ତି। ଲୋକର ଅଧିପତି ସିଏ ଈଶ୍ୱର ଇନ୍ଦ୍ର, କେତେ କ'ଣ ତାଙ୍କର, ଆମର ସୁନା ଟିକେ ଆଡ଼େ କଷ୍ଟ ହେଇଯାଉ, ତାଙ୍କର ସବୁ ପ୍ରକାର କ'ଣ ମୂଲ୍ୟବାନ ବସ୍ତୁ ସବୁ ରହିଛି, ତାଙ୍କର ସବୁ ହାର ସବୁ ରହିଛି। ତେଣୁ ଏଇଟାକୁ ସମ୍ମାନ ନ କରିକି ଏଇଟା ଫିଙ୍ଗିଦେଲେ, ହାତୀ ଉପରେ ପକାଇଦେଲେ, ହାତୀ କ'ଣ କଲା ନା ସାଙ୍ଗେ ସାଙ୍ଗେ, ହାତୀ ଗଜ ମୂର୍ଖ, ସେଇଟାକୁ ଶୁଣ୍ଢରେ ଆଣିକି ତଳେ ପକାଇକି ଚକଡ଼ିଦେଲା। ଦୁର୍ବାସଙ୍କ ସାମ୍ନାରେ ଏଇଟା ହେଇଗଲା, ଦୁର୍ବାସ ଅଭିଶାପ ଦେଇଦେଲେ, କିନ୍ତୁ ତୁମର ଏ ଯେଉଁ ମଦ ଗର୍ଭ ରହିଛି ଐଶ୍ୱର୍ଯ୍ୟ ଗର୍ଭରେ, ଐଶ୍ୱର୍ଯ୍ୟ ମଦରେ ତୁମେ ଏହିଭଳି ଭାବରେ ତିରସ୍କାର ଭଗବାନଙ୍କ ମାଳାକୁ ସମ୍ମାନ କଲ ନାହିଁ, ତୁମେ ଶ୍ରୀହୀନ ହେଇଯା। ଯେତେବେଳେ ହେଇଗଲା ସେତେବେଳେ ସାଙ୍ଗେ ସାଙ୍ଗେ ସେଇ ଅବସ୍ଥା ଆସିଗଲା। ତେଣୁ ଏ କଥା ଜାଣିପାରିଲେ ଅସୁରମାନଙ୍କର ଯେଉଁ ମୁଖ୍ୟ ଅଛନ୍ତି ଶୁକ୍ରାଚାର୍ଯ୍ୟ, ସେଟା ଜାଣିପାରିଲେ, ତେଣୁ ସେ ପଠାଇଲେ, ଯାହ ବର୍ତ୍ତମାନ ଆକ୍ରମଣ କର, ବର୍ତ୍ତମାନ ସମୟ ଆମର ଅନୁକୂଳ ହେଇଗଲା, ଆମେ ଜିତିବା। ତେଣୁ ସେମାନେ ଆସିଲେ, ଦେବତାମାନେ ପରାସ୍ତ ହେଇଗଲେ, ଦେବତାମାନେ ବହୁତ କଷ୍ଟ ଭୋଗିବା ପାଇଁ ଆରମ୍ଭ କଲେ ଏସବୁ ଲୀଳାଟି ବର୍ଣ୍ଣ। ଏଇଟା ଏ ଲୀଳାଟି ହେଇଥିଲା ଭଗବାନଙ୍କର ଯେଉଁ ଆସିଥିଲେ, ଏଇଟା ହେଉଛି ଷଷ୍ଠ ମନଙ୍କ ସମୟରେ ଏ ଲୀଳାଟି ହେଇଥିଲା। ଅଷ୍ଟମ ସ୍କନ୍ଧରେ ମନ୍ୱନ୍ତର ବିଷୟରେ ବର୍ଣ୍ଣନା କରାଯାଇଛି, ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଆସନ୍ତି, ପ୍ରତି ମନଙ୍କ ସମୟରେ 6 ପରିବର୍ତ୍ତନ ହୁଏ। କ'ଣ କ'ଣ ସେ ପରିବର୍ତ୍ତନ, ମନୁ ପରିବର୍ତ୍ତିତ ହୁଅନ୍ତି, ତାଙ୍କର ପୁତ୍ରମାନେ ଆସନ୍ତି, ଦେବତାମାନେ ପରିବର୍ତ୍ତିତ ହୁଅନ୍ତି, ଦେବତାମାନଙ୍କର ରାଜା ଯେ ଇନ୍ଦ୍ର ପରିବର୍ତ୍ତିତ ହୁଅନ୍ତି, ସପ୍ତର୍ଷି ମଧ୍ୟ ପରିବର୍ତ୍ତିତ ହୁଅନ୍ତି, ଆଉ ଭଗବାନଙ୍କ ଜଣେ ଅବତାର ଆସନ୍ତି, ଆମକୁ କୁହାଯାଏ ମନ୍ୱନ୍ତର ଅବତାର। 14 ଜଣ ଯେଉଁ ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଆସନ୍ତି, ସେ 14 ଜଣ ମନୁଙ୍କ ସମୟରେ ଭଗବାନଙ୍କ 14 ମନ୍ୱନ୍ତର ଅବତାର ଆସିଛନ୍ତି। କିନ୍ତୁ ଅଷ୍ଟମ ସ୍କନ୍ଧରେ ଯେତେବେଳେ ମନ୍ୱନ୍ତର ବିଷୟରେ ବର୍ଣ୍ଣନା କରାଯାଇଛି, ସବୁ ମନୁଙ୍କର ଯେଉଁ ଅବତାର ଆସୁଛନ୍ତି ସେ ଅବତାର ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇ ନାହିଁ। କେଉଁ କେଉଁ ଅବତାରଙ୍କ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, କେଉଁ କେଉଁ ଅବତାର ବିଷୟରେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ଯେମିତି ପ୍ରଥମ, ଦ୍ୱିତୀୟ, ତୃତୀୟ ଏ ତିନିଟି ମନୁଙ୍କର ଅବସ୍ଥା ସମୟରେ ଯେଉଁ ଅବତାର ଆସିଥିଲେ ତାଙ୍କ ଲୀଳାଟିକୁ ସଂକ୍ଷେପରେ ବର୍ଣ୍ଣନା କରିଦେଲେ। କିନ୍ତୁ ଚତୁର୍ଥ ମନୁ ଯେଉଁ ଆସିଲେ ସେ ତାମସ ମନୁ, ତାମସ ମନୁଙ୍କ ସମୟରେ ଭଗବାନଙ୍କ ଜଣେ ଅବତାର ହେଉଛନ୍ତି ହରି, ହରିଙ୍କ ସମୟରେ ଭଗବାନ ଗଜକୁ ଉଦ୍ଧାରଣ କରିଥିଲେ। ତେଣୁ ପରୀକ୍ଷିତ ମହାରାଜ ଚାହିଁଲେ ଏ ଗଜ ଉଦ୍ଧାରଣ ଲୀଳାଟିକୁ ବିସ୍ତାର ଭାବରେ ବର୍ଣ୍ଣନା କରିବା ପାଇଁ,
ଗଜ ରାଜ ଚିନ୍ତା କଲା
ଚତୁର୍ଥ ମନଙ୍କ ସମୟରେ ହେଇଥିଲା, ତାଙ୍କୁ ବିସ୍ତାର ଭାବରେ 2 ଅଧ୍ୟାୟରେ ବର୍ଣ୍ଣନା କଲେ ସୁଖଦେବ ଗୋସ୍ୱାମୀ। ପଞ୍ଚମ ମନଙ୍କ ସମୟରେ, ପଞ୍ଚମ ମନୁ ହେଉଛନ୍ତି କିଏ, ବୈକୁଣ୍ଠ ରୈବତ, ରୈବତ ମନୁ ପଞ୍ଚମ ମନଙ୍କ ସମୟରେ ଭଗବାନଙ୍କ ଜଣେ ଅବତାର ଆସିଥିଲେ ସେ ହେଉଛନ୍ତି ବୈକୁଣ୍ଠ। ତାଙ୍କ ସମୟରେ ଲୀଳା ଯେଉଁ ହେଇଥିଲା ସେଇଟା ବିସ୍ତାର ବର୍ଣ୍ଣନା କରାଯାଇ ନାହିଁ। କିନ୍ତୁ ଷଷ୍ଠ ମନଙ୍କ ସମୟରେ, ଷଷ୍ଠ ମନୁ ହେଉଛନ୍ତି ଚାକ୍ଷୁଷ ମନୁ, ଚାକ୍ଷୁଷ ମନଙ୍କ ସମୟରେ ଭଗବାନଙ୍କ ସମୁଦ୍ର ମନ୍ଥନ ଲୀଳାଟି ହେଇଥିଲା, ପରୀକ୍ଷିତ ମହାରାଜ ଜାଣିବା ପାଇଁ ଚାହିଁଲେ ତାକୁ ବିସ୍ତାର ଭାବରେ। ତେଣୁ 5-12 ଏଇ 8 ଅଧ୍ୟାୟରେ ବର୍ଣ୍ଣନା କରାଗଲା। ତେଣୁ ଦେବତାମାନେ ବ୍ରହ୍ମାଙ୍କ ପାଖକୁ ଯାଇ ପହଞ୍ଚିଲେ, ପ୍ରଭୁ ଆମର ବର୍ତ୍ତମାନ ଏଇଭଳି ଭାବରେ ଅବସ୍ଥା ହେଇଗଲା। ବ୍ରହ୍ମା ସେତେବେଳେ ଦେଖିଲେ, ବ୍ରହ୍ମା ଦେଖିଲେ ଦେବତାମାନେ କ୍ଷୀଣକା ହେଇଯାଇଛନ୍ତି, ଗୋଟା ସାଲାରୀ ପାଉଥିଲେ, ବହୁତ ବର୍ତ୍ତମାନ କ୍ଷୀଣକା ହେଇଗଲେ, ସାଲାରୀ ନାହିଁ ଆଉ ଚାଲିଗଲା। କିନ୍ତୁ ଅସୁରମାନେ ବହୁତ ମୋଟାମୋଟି ହେଇକି ରହିଛନ୍ତି, ସେତେବେଳେ ଦେଖିଲେ ରଜଗୁଣରେ ଏବଂ ତମଗୁଣରେ ପ୍ରାଧାନ୍ୟ ରହିଛନ୍ତି, ସେମାନେ ତାଙ୍କର ପ୍ରିଡୋମିନାନ୍ସ ଆସିଯାଇଛି। ବ୍ରହ୍ମା ଜାଣିକି ଦେଖିକିରି ଧ୍ୟାନ କଲେ, ଧ୍ୟାନ କରି ତାହାପରେ ସେ ହସିଲେ। ହସିଲେ କାହିଁକି ନା ବର୍ତ୍ତମାନ ସମୟ ଆସିଗଲା, ସତ୍ୱଗୁଣ ପ୍ରାଧାନ୍ୟ ଆସିଗଲା, ବର୍ତ୍ତମାନ ଦେବତାମାନେ ପ୍ରାଧାନ୍ୟ ଲାଭ କରିବେ। ତେଣୁ ଅଷ୍ଟମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ବ୍ରହ୍ମା ଦେବତାମାନଙ୍କ ସହିତ ଭଗବାନଙ୍କୁ ପ୍ରାର୍ଥନା କଲେ। ଭଗବାନଙ୍କ ଧାମକୁ ଯାଇକରି ସେଠି ଭଗବାନ ପ୍ରାର୍ଥନା କରୁଛନ୍ତି। ଏଇଟା ଅଷ୍ଟମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ବହୁତ ସୁନ୍ଦର ସବୁ ସ୍ତୁତି ରହିଛି। ଆମେ ଗୋଟିଏ ସ୍ତୁତି କହିବା, ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ଏଇଟା। କ'ଣ ନା ସେ ପଞ୍ଚଦଶୀ ଅଧ୍ୟାୟରେ କହୁଛନ୍ତି ଯେ କ'ଣ, କ୍ଲେଶ ଘୋରି ଅଳ୍ପ ସାରାଣି କର୍ମାଣି ବିଫଳାନି ବା ଦେହୀନାମ ବିଷୟାର୍ଥାନାମ ନ ତଥୈବା ଅର୍ପିତଂ ତ୍ୱୟି। କ୍ଲେଶ ଘୋରି ଅଳ୍ପ ସାରାଣି, ବହୁତ କ୍ଲେଶ କରୁଛନ୍ତି, ବହୁତ କଷ୍ଟ ସ୍ୱୀକାର କରୁଛନ୍ତି, କିନ୍ତୁ ଅଳ୍ପ ସାର ମିଳୁଛି, ଫଳ ମିଳୁଛି, ଖୁବ୍ କମ୍ ମିଳୁଛି। କର୍ମାଣି ବିଫଳାନି ବା କର୍ମ ମଧ୍ୟ ତାଙ୍କର ବିଫଳ ହୋଇଯାଉଛି। ବା ଶବ୍ଦର ଅର୍ଥ କେତେବେଳେ ହେଉଛି କେତେବେଳେ ହେଉଛି ତା ନୁହଁ, ନିଶ୍ଚିନ୍ତ ଭାବରେ ଆଚାର୍ଯ୍ୟ ଟିକାରେ କହୁଛନ୍ତି, ନିଶ୍ଚିନ୍ତ ଭାବରେ ବୈ ନିଶ୍ଚିନ୍ତ ଭାବରେ ତାଙ୍କର କର୍ମ ବିଫଳ ହୋଇଯାଉଛି। ଦେହୀନାମ ବିଷୟ ତା ନାମ, ଦେହୀମାନେ ସବୁବେଳେ ବିଷୟରେ ଆର୍ଥ ହୋଇକି ରହିଛନ୍ତି, କିନ୍ତୁ ନ ତଥେଇବା ଅର୍ପିତଂ ତ୍ୱୟି, କିନ୍ତୁ ସେଭଳି ଭାବରେ ଯେଉଁମାନେ ଆପଣଙ୍କୁ ପାଖରେ ନିଜକୁ ଅର୍ପଣ କରିଦେଇଛନ୍ତି ତାଙ୍କର ସେଭଳି ହୁଏ ନାହିଁ। ନାଁ ତଥେଇବା ଅର୍ପିତଂ ତ୍ୱୟି, ଅଳ୍ପ କିଛି କାମ ଅଳ୍ପ କିଛି କଲେ ବହୁତ ଫଳ ସେମାନେ ପ୍ରାପ୍ତ ହୁଅନ୍ତି, ଅଳ୍ପ କିଛି କଲେ ବହୁତ ଫଳ ପ୍ରାପ୍ତ ହୁଅନ୍ତି। ଭଗବତ ଗୀତାରେ ଭଗବାନ କହିଲେ ନା, କ'ଣ କହିଲେ, ସ୍ୱଳ୍ପମପ୍ୟ ଧର୍ମସ୍ୟ ତ୍ରାୟତେ ମହତ ଭୟାତ୍। ଅତି ଜଣେ ଅଳ୍ପ କିଛି କଲେ ମଧ୍ୟ ସେ ବହୁତ ବଡ଼ ଫଳପ୍ରାପ୍ତ ହେବ, ବହୁତ ବଡ଼ ବିପଦରୁ ରକ୍ଷା ପାଇବ। କିନ୍ତୁ ଅସୁରମାନେ ଆଉ ରାକ୍ଷସମାନେ ଏମାନେ ବହୁତ ପରିଶ୍ରମ କଲେ ମଧ୍ୟ ସେମାନେ ଫଳ ଖୁବ୍ ପାଆନ୍ତି ନାହିଁ, ତାଙ୍କୁ ବିଫଳ ହେଇଯାଏ। ଏ କଥା ଏଠି ଅନ୍ୟ ସ୍ଥାନରେ ମଧ୍ୟ କୁହାଯାଇଛି, ବହୁତ ପରିଶ୍ରମ କଲେ ମଧ୍ୟ। ଏଇ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ବ୍ରହ୍ମା ମଧ୍ୟ ସେଇଟା କହିଛନ୍ତି ସ୍ତୁତିରେ, ତାଙ୍କର ଭଗବାନ ଯେଉଁ କ୍ଷମା ପ୍ରାର୍ଥନା କରୁଛନ୍ତି ସେତେବେଳେ ସେ କହୁଛନ୍ତି, ଶ୍ରେୟ ଶ୍ରୁତି ଭକ୍ତି ମୋଦସ୍ୟତେ ବିଭୁ କ୍ଲେଶ୍ୟନ୍ତି ଯେ କେବଳ ବୋଧ ଲବ୍ଧେ ତେଷାମ ସବୁ କ୍ଲେଶ ଏବ ଶିଷ୍ୟତେ ନାନ୍ୟ ଯଥା ସ୍ଥୂଳ ତୁଷାବଘାତି ନା। କ୍ଲେଶ ଭୂରି ଅଳ୍ପ ସାରା, ଏଇଟା ବ୍ରହ୍ମା କହିଲେ। ସେଠି ଏଠି କହିଲେ ଅଷ୍ଟମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଭଗବାନ ସ୍ତୁତି କରିଛନ୍ତି, ସେଠି ମଧ୍ୟ ଚଉଦ ଅଧ୍ୟାୟ ଦଶମ ସ୍କନ୍ଧରେ ମଧ୍ୟ ଭଗବାନ କହିଛନ୍ତି, ବ୍ରହ୍ମା କହିଛନ୍ତି, ଶ୍ରେୟ ଶ୍ରୁତି ଭକ୍ତି ମୋଦସ୍ୟତେ ବିଭୁ। ଶ୍ରୁତିରେ ଶାସ୍ତ୍ରମାନଙ୍କରେ ଶ୍ରେୟ ପଥ ଗୋଟେ ବର୍ଣ୍ଣନା କରାଯାଇଛି, ସେଇଟା କ'ଣ ନା ଭକ୍ତି। ଏଇଟାକୁ ଯେଉଁମାନେ ଗ୍ରହଣ ନ କରିକିରି ସେଇଟାକୁ ତ୍ୟାଗ କରିକିରି କ୍ରିଶ୍ଚିଆନ୍ତି ଯେ କେବଳ ବୋଧ ଲବ୍ଧ ହୁଏ, କ୍ରିଶ୍ଚିଆନ୍ତି କହିଲେ ଜ୍ଞାନ ମାର୍ଗରେ ଅଗ୍ରସର ହୁଅନ୍ତି, ଭଗବାନ ଜାଣିବା ପାଇଁ ଜ୍ଞାନ ମାର୍ଗ ଅନୁସରଣ କରନ୍ତି, କେବଳ ବୋଧ ଲବ୍ଧ ହୁଏ, ତେଷାମ ସବୁ କ୍ଲେଶ ହେବ ଶିଷ୍ୟ, ତାଙ୍କର କ'ଣ ହେଉଛି ଫଳ କ'ଣ ପାଇବେ ନା କ୍ଲେଶ କଷ୍ଟ ହିଁ ପାଇବେ। କିଭଳି ଭାବରେ କଷ୍ଟ ପାଇବେ, ନାନ୍ୟ ଯଥା ସ୍ଥୂଳ ତୁଷାର ଘାତି ନା, ଯେଉଁଭଳି ଭାବରେ ଚଷୁ କୁଟାଯାଏ, ଚଷୁ କୁଟିଲେ କ'ଣ ଫଳ ମିଳିବ, କୁଣ୍ଡା ହିଁ ମିଳିବ, ଆଉ କିଛି ମିଳିବ ନାହିଁ। ଚଷୁ କୁଟି ଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ଜଣକୁ ବହୁତ କ୍ଷୁଧା ହେଉଛି, କ୍ଷୁଧା ହେଉଛି, ସେ ତାକୁ କୁହାଯିବ ଗୋଟେ ବସ୍ତା ଅଛି ଚଷୁ ଅଛି ନୁହେଁ, ଏଇଟାକୁ ନେଇକି କୁଟିକିରି ତା ଦେହରେ ଢିକିରି କୁଟିକିରି ତା ଦେହରେ ଯେଉଁ ଚାଉଳ ବାହାରିବ ତା ଦେହରେ ଖାଇକି ତାକୁ ବଞ୍ଚିବ, ଏଇଭଳି ଭାବରେ ଜୀବନ ଧାରଣ କରିବ, ଆଉ ସେ ମୃତ୍ୟୁବରଣ କରିବ, ବଞ୍ଚିବ କ'ଣ, କିଛି ମିଳିବ ନାହିଁ ଫଳ। କ୍ଲେଶ ଏବେ ସୃଷ୍ଟି ନା ନା ଯଥା ତୁଷାର ଗାହତି ନା, କଷ୍ଟ ହିଁ ମିଳିବ, ଆଉ କିଛି ମିଳିବ ନାହିଁ। ଶ୍ରୀଧର ସ୍ୱାମୀ ତାଙ୍କ ଟିକାରେ କହୁଛନ୍ତି, ଅଳ୍ପ ପରିମାଣର ଜଳ ଯେଉଁ ପ୍ରଭାବ ସ୍ୱଚ୍ଛ ଜଳ ରହିଛି ସେଇଟାକୁ ଯଦି ଆମେ ଗ୍ରହଣ ନ କରିକିରି ମରିଚିକା ପଛରେ ଧାଇଁବା କ'ଣ ତାର ଫଳ ହେବ। ଏଭଳି ଭଳି ଶ୍ଳୋକ ଅଛନ୍ତି, ଏଇଥିରେ ପ୍ରକାର ଶ୍ରୀଧର ସ୍ୱାମୀ ଟିକାରେ କହିଛନ୍ତି। ଯାଇ ହଉ, ଏଇଭଳି ଭାବରେ ବହୁତ କଷ୍ଟ ସେମାନେ ସ୍ୱୀକାର କରନ୍ତି, ଏଇଭଳି ଭାବରେ ବହୁତ ସ୍ତୁତି କରିବାରୁ ଭଗବାନ ଆବିର୍ଭାବ ହୋଇଗଲେ। ଅଷ୍ଟମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଭଗବାନ ଆବିର୍ଭାବ ହୋଇଗଲେ, ସେଠି ଭଗବାନ ଆବିର୍ଭାବ ହୋଇଗଲେ ପୁଣି ଦେବତାମାନେ ସ୍ତୁତି କରିବା ପାଇଁ ଆରମ୍ଭ କଲେ, ସେଥିରେ ମଧ୍ୟ ବହୁତ ସୁନ୍ଦର ସୁନ୍ଦର ସ୍ତୁତି ସବୁ ରହିଛି। ତେଣୁ ଦେବତାମାନେ ଯେତେବେଳେ ଆବିର୍ଭାବ ଏ ଭଗବାନ ଆସିବା ଆବିର୍ଭାବ ହୋଇଗଲେ ଅଷ୍ଟମ ପଞ୍ଚମକାର ବର୍ଣ୍ଣନା କରାଯାଇଛି। ଭଗବାନ କହିଲେ ତୁମକୁ ଅପେକ୍ଷା କରିବାକୁ ପଡ଼ିବ, କାଳକୁ ଅପେକ୍ଷା କରିବାକୁ ପଡ଼ିବ। ସେଠି ଭଗବାନ ମଧ୍ୟ ନିଜେ କହିଛନ୍ତି ପ୍ରତୀକ୍ଷତା, କାଳକୁ ଅପେକ୍ଷା କରିବାକୁ ପଡ଼ିବ। ବର୍ତ୍ତମାନ କାଳ ତାଙ୍କର ସପକ୍ଷରେ ଅଛି, ତୁମେ ତାଙ୍କୁ ସେ କାଳକୁ ଅପେକ୍ଷା କରିବାକୁ ପଡ଼ିବ। ତେଣୁ ଭଗବାନ କହିଲେ, ଯଦିଓ ଭଗବାନ ସବୁକିଛି କରିପାରିବେ, କାଳ ଯେ ତାଙ୍କର ଉର୍ଦ୍ଧ୍ୱରେ ତା ନୁହଁ, ଭଗବାନ କାଳ ହେଉଛି ଭଗବାନଙ୍କର ରୂପ ଗୋଟେ, କାଳ ସ୍ମୀ ଲୋକ ପ୍ରବୁଦ୍ଧ, କିନ୍ତୁ ଭଗବାନ ଗୋଟେ ସେ ସୁଖଦେବ ସ୍ୱାମୀ କହୁଛନ୍ତି ଏକ ଏବ ଈଶ୍ୱର ତସ୍ମିନ୍, ଯିଏ ହେଉଛନ୍ତି ଈଶ୍ୱର, ଏକ ଈଶ୍ୱର, ଆଉ ଦ୍ୱିତୀୟ କେହି ଈଶ୍ୱର ନାହାନ୍ତି। କିନ୍ତୁ ସେ କହିଲେ ସୁଖଦେବ ସ୍ୱାମୀ କହୁଛନ୍ତି ସୁର କାର୍ଯ୍ୟ ସୁରେଶ୍ୱର, ଦେବତାମାନଙ୍କ ପାଇଁ ଭଗବାନ ଆସନ୍ତି, ଇନ୍ଦ୍ରାରି ବ୍ୟାକୁଳ ଲୋକଙ୍କୁ ଲୋଡ଼ାଇଛନ୍ତି ଯୁଗେ ଯୁଗେ, ଭଗବାନ ଦେବତାମାନଙ୍କ ପାଇଁ ଆସନ୍ତି, ପ୍ରତି ଯୁଗରେ ଆସନ୍ତି, ତାଙ୍କୁ ରକ୍ଷା କରନ୍ତି। ବିହର୍ତ୍ତୁ କାମାନ ତା ନା, ଭଗବାନ ମଧ୍ୟ ତାଙ୍କର ରହିଛି ବିହାର କରିବା ପାଇଁ ଇଚ୍ଛା ରହିଛି, ସେ ମଧ୍ୟ ଚାହାନ୍ତି କିଛି ଲୀଳା କରିବେ, ଲୀଳା ପୁରୁଷୋତ୍ତମ ସିଏ, ସେ ଲୀଳାକୁ ଭକ୍ତମାନେ ଆସ୍ୱାଦନ କରିବେ, କୀର୍ତ୍ତନ କରିବେ, ଶ୍ରବଣ କରିବେ, ସ୍ମରଣ କରିବେ ସେଇ ଲୀଳାକୁ ସବୁ। ତେଣୁ ବିହର୍ତ୍ତୁ କାମାନ ତା ନା ସମୁଦ୍ରାନ ମନ୍ଥନାଦିନି, ଏଇ ସମୁଦ୍ର ସିନ୍ଧୁ ଯେଉଁ ରହିଛି କ୍ଷୀରସିନ୍ଧୁ, କ୍ଷୀରସିନ୍ଧୁ ତଟରେ କ୍ଷୀରସିନ୍ଧୁରେ ଏଇ ସମୁଦ୍ର ମନ୍ଥନ କରିବା ପାଇଁ ଭଗବାନ କହିଥିଲେ। କ୍ଷୀରସିନ୍ଧୁ ଗୋଟେ ରହିଛି, ବିଭିନ୍ନ ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ବିଭିନ୍ନ ଲୋକରେ ବିଭିନ୍ନ ସମୁଦ୍ର ରହିଛି, ଆମର ରହିଛି ଲୁଣି ସମୁଦ୍ର, କେଉଁଠି ରହିଛି କ'ଣ ଏଇଠି କ୍ଷୀର ସମୁଦ୍ର ରହିଛି, କେଉଁଠି ରହିଛି ଆଖୁର ଆଖୁ ରସର ସମୁଦ୍ର, କେଉଁଠି ରହିଛି ଘିଅର ସମୁଦ୍ର, କେଉଁଠି ରହିଛି ମହୁର ସମୁଦ୍ର, ଏଇଭଳି ଭାବେ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ବିଭିନ୍ନ ସମୁଦ୍ର ରହିଛି। ପ୍ରଭୁପାଦ ମହାରାଜ ଗୋଟେ ଭାତରେ କହୁଛନ୍ତି କ୍ଷୀର ସମୁଦ୍ରକୁ ଯେଉଁମାନେ ଗ୍ରହଣ କରନ୍ତି ନାହିଁ, କାରଣ କ୍ଷୀର ସମୁଦ୍ର କିଛି ନାହିଁ, ସେ ଗୋଟେ ଉଦାହରଣ ଦେଇଛନ୍ତି ଲିଭର ପେସେଣ୍ଟ, ଯେଉଁମାନଙ୍କର ଲିଭର ରହିଛି, ଲିଭର ରୋଗ ରହିଛି, ଲିଭର କ'ଣ ତାର ଓଡ଼ିଆ ଲିଭର ରୋଗ ରହିଛି, ସେମାନେ କ୍ଷୀର ପିଇବାକୁ ତାଙ୍କୁ ମନା କରାଯାଏ, ଡାକ୍ତର ମନା କରନ୍ତି ନାହିଁ ତୁମେ କ୍ଷୀର ପିଇପାରିବ ନାହିଁ, ସେ କ'ଣ ପିଇବେ ନା ଗାଈର ଗୋମୂତ୍ର ପିଇବେ, କ୍ଷୀର ସେମାନେ ପିଇବା ପାଇଁ ଆଲାଉ ନାହିଁ ତାଙ୍କୁ, ତାଙ୍କର ରୋଗ ବଢ଼ିଯିବ ପୁଣି। ତେଣୁ ସେମାନେ ଜାଣିପାରିବେ ନାହିଁ କ୍ଷୀର ବୋଲି ଗୋଟେ ଜିନିଷ ଅଛି, ସେମାନେ କହିବେ ନାହିଁ ମୂତ୍ର ଅଛି ନା ଗାଈର ଆଉ କ୍ଷୀର କ'ଣ ଅଛି, ସେଇଭଳି ଭାବେ ପ୍ରଭୁପାଦ ମହାରାଜ ଉଦାହରଣ ଦେଇଛନ୍ତି। ତେଣୁ ଏଇ କ୍ଷୀର ସମୁଦ୍ର ମନ୍ଥନ କରିବା ପାଇଁ କହିଲେ ଭଗବାନ କହିଲେ ଅରୟୋପି ସନ୍ଦେହ ସତୀ କାର୍ଯ୍ୟାର୍ଥ ଗୌରବେ, ତୁମର ଯେଉଁ ଶତ୍ରୁ ରହିଛନ୍ତି ଅସୁରମାନଙ୍କ ସହିତ ତାଙ୍କୁ ଯଦି ସନ୍ଧି ସ୍ଥାପନ କର, ସତୀ କାର୍ଯ୍ୟ ତୁମର କାର୍ଯ୍ୟ ପାଇଁ ତୁମର ପ୍ରୟୋଜନ ପାଇଁ ତୁମେ ତାଙ୍କ ସହିତ ସନ୍ଧି କରିବାକୁ ପଡ଼ିବ। ତେଣୁ ଦେବତାମାନେ ଚିନ୍ତା କରୁଛନ୍ତି କ'ଣ ଆସିଲୁ ଭଗବାନ ପାଖକୁ ଆସିଲୁ, ଭଗବାନ କହିଲେ ପୁଣି ସେ ଶତ୍ରୁମାନଙ୍କ ପାଖକୁ ଯାହା ଯିଏ ଆମେ ପରାସ୍ତ କରିଛନ୍ତି କ'ଣ ତାଙ୍କୁ କରିବା, ଚିନ୍ତା କରୁଛନ୍ତି। ସେ କହିଲେ ଠିକ୍ ଅଛି, ଅସି ଅହି ମୂଷିକ ବର, ଅହି ମୂଷିକ, ଅହି ହେଉଛି କ କିଏ ସର୍ପ ଆଉ ମୂଷା, ସର୍ପର ମୂଷା ହେଉଛି ଖାଦ୍ୟ, ସେଇଭଳି ସେଇ ନ୍ୟାୟରେ ତାଙ୍କ ସହିତ ସନ୍ଧି କରିବ, ଅହି ମୂଷିକ ବର ଏବ ଅର୍ଥସ୍ୟ ପଦବିଙ୍ଗତେଇ, ଗୋଟେ ଥର କ'ଣ ହେଇଛି ଗୋଟେ ଘଟଣାଟି ହେଇଥିଲା, ଗୋଟେ ମୂଷା ଏବଂ ଚୁହା ଏବଂ ଗୋଟେ ଅହି ସର୍ପ ଦୁଇ ଜଣ ଯାକ ଗୋଟେ ପଡ଼ିଗଲେ ଜନ୍ତାରେ ପଡ଼ିଗଲେ, ଜନ୍ତାରେ ଯେତେବେଳେ ପଡ଼ିଗଲେ ମୂଷା ଦେଖିକିରି ସାପକୁ ଭୟ କରୁଛି, ଥରିବା ପାଇଁ ବସିଛି, ସେ ଜନ୍ତାରେ ପଡ଼ିବା କଥା ଚିନ୍ତା କରୁନାହିଁ, ସେ ଦେଖୁଛି ମୁଁ ତ ମୋର ଜମ ପାଖରେ ପଡ଼ିଗଲି ହାବୁଡ଼ରେ ପଡ଼ିଗଲି ଚିନ୍ତା କରି ଭୟ ଥରୁଛି, କିନ୍ତୁ ସର୍ପ ଦେଖୁଛି ଆମେ ଜନ୍ତାରେ ଦୁଇ ଜଣ ଯାକ ଜନ୍ତାରେ ପଡ଼ିଛୁ, ମୁଁ ବର୍ତ୍ତମାନ ଖାଇଦେଲି କ'ଣ ହେବ, ବାହାରିପାରିବି ନାହିଁ। ସର୍ପ କହିଲା ମୂଷା ଭାଇ ଆମର ଆଜି ସଂଘାତ ହେଲେ, ମୁଁ ତୁମକୁ ଖାଇବି ନାହିଁ, ତୁମର ସଂଘାତ ହେଲ, ଆମେ ବର୍ତ୍ତମାନ ଜନ୍ତାରେ ପଡ଼ିଯାଇଛେ, କେମିତି ଜନ୍ତାରୁ ଉଦ୍ଧାର ହେବା ସେଇଟା ଚିନ୍ତା କରିବା, ଦୁଇ ଜଣ ଯାକ ପ୍ରାଣ କରିବା, କ'ଣ ପ୍ଲାନ୍ କରିବା, ନା ତୁମର ତ ଦାନ୍ତ ରହିଛି ନା ତୀକ୍ଷ୍ଣ ଦାନ୍ତ, ତୁମେ କାଟିଦେବ ସେ ଯେଉଁ ଜନ୍ତାର ଗୋଟେ କୋମଳ ପର୍ସନ ରହିଛି ସେଇଟା ତୁମେ କାଟିଦେଇପାରିବ, କିଛି ଅସୁବିଧା ନାହିଁ ତୁମର, ଆଉ କାଟିଦେଲେ ଆମେ ଦୁଇ ଜଣ ଯାକ ଉଦ୍ଧାର ହେଇଯିବା, ତୁମେ ତ ଆମେ ସାଙ୍ଗ ହେଲେ ଆଉ କ'ଣ ଆଜିଠାରୁ ଇଏ ମିତ୍ର ହେଲେ। ତେଣୁ ମୂଷା କ'ଣ କଲା, ସେ ଚିନ୍ତା କଲା ସତ କଥା ପ୍ରଭୁ ଆମେ ତ ଉଦ୍ଧାର ହେଇପାରିବା ନାହିଁ, କିନ୍ତୁ ତାର ମୁହଁ ପାଉନି ସେଠିକି ଉଚ୍ଚା ସ୍ଥାନରେ ରହିଛି, ତେଣୁ ସେ ସାପର ଫଣାରେ ଚଢ଼ିଗଲା, ସାପର ଚଢ଼ିକିରି ତାକୁ କାଟିବା ପାଇଁ ଆରମ୍ଭ ହେଇଗଲା। ତେବେ କାଟୁଛି ସାପ କହୁଛି ମୂଷିକ ଭାଇ ତୁମେ ତ ଛୋଟିଆ ଜନ୍ତୁ, ତୁମେ ପଳେଇଯିବ ଅଳ୍ପ ଛୋଟିଆ କଣାରେ, କିନ୍ତୁ ମୁଁ ତ ବାହାରି ପାରିବି ନାହିଁ, ମୁଁ ଟିକେ ଦେଖେ, ମୁଁ ଯଦି ବାହାରି ପାରିବି ତାହେଲେ ତୁମେ ଯାହା ଚାଲିଯିବ, କିଛି ଅସୁବିଧା ନାହିଁ ତୁମର। ତେଣୁ ଆଗ ସାପ ପଳେଇଗଲା, ପଳେଇକି ଅପେକ୍ଷା କଲା, ଯେତେବେଳେ ମୂଷା ଆସିଲା ମୂଷା ଖାଇଲା ଆସିଲା। ଇଏ ହେଉଛି ଭଗବାନ କହୁଛନ୍ତି ଅହିଂସିତ ଦେହ ଏ ନ୍ୟାୟ, ଅହିଂସିତ ନ୍ୟାୟ ଭଗବାନ କହୁଛନ୍ତି ଦେବତା ମାନଙ୍କୁ। ତେଣୁ ଭଗବାନଙ୍କ ଲୀଳା ବୁଝିବାଟା ଏତେ ସହଜ ନୁହଁ, ଭଗବାନଙ୍କର ଯେଉଁ ରହିଛି ଏହି ମୂଷିକ ପଦେ ହେବ ଅର୍ଥସ୍ୟ ପଦବି କତେ। ତେଣୁ ଏହିସବୁ କହିବା ପରେ ଭଗବାନ ସବୁ କହିଦେଲେ ତୁମେ ସମୁଦ୍ର ମନ୍ଥନ ହେବ, ଏହା ଏହା କରିବ, ଏହା କରିବ, ମନ୍ଦାର ମନ୍ଦର ପର୍ବତକୁ ଆଣିବ, ତାଙ୍କ ସହିତ ସନ୍ଧି କରିକି ଦୁଇ ଜଣ ଯାକ ବାସୁକୀ ନାଗକୁ ଆଣିବ, ସେ ତାଦ୍ୱାରା ମନ୍ଥନ କରିବ, ସେଥିରୁ ବହୁତ ଯାହା ବାହାରିବ ତାକୁ ଲୋଭ କରିବ ନାହିଁ, ସେଥିରୁ ଅମୃତ ବାହାରିବ, ସେ ଅମୃତ ମୁଁ ତୁମକୁ ପ୍ରଦାନ କରିବି। ଏସବୁ କହି ଭଗବାନ ଚାଲିଗଲେ। ଆଠଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ସମୁଦ୍ର ମନ୍ଥନ ଲୀଳା, ପାଞ୍ଚରୁ ବାର, କିନ୍ତୁ ଆମେ ଅଳ୍ପ ସମୟରେ କହିବା, ସେଟାକୁ ସଂକ୍ଷେପରେ କହିବା। ତେଣୁ ଏହିଭଳି ଭାବରେ ଇନ୍ଦ୍ର ସହିତ ବିଭିନ୍ନ ମୁଖ୍ୟ ଦେବତାମାନେ ଯାଇ ପହଞ୍ଚିଗଲେ ଅସୁରମାନଙ୍କର ରାଜଧାନୀରେ ପହଞ୍ଚିଗଲେ, ବଳି ତାଙ୍କର ମୁଖ୍ୟ, ଶୁକ୍ରାଚାର୍ଯ୍ୟ ସେଠି ରହିଛନ୍ତି। ତେଣୁ ଯେତେବେଳେ ଅସୁରମାନେ ଦେଖିଲେ ଦେବତାମାନେ ଆସୁଛନ୍ତି, ସାଙ୍ଗେ ସାଙ୍ଗେ ତାଙ୍କର ଖଡ଼ଗ ଉଦ୍ଧାରଣ କରି ହତ୍ୟା କରିଦେବା ପାଇଁ। ବଳି କିନ୍ତୁ ବହୁତ କୁହାଯାଏ, ବଳି ହେଉଛନ୍ତି ସମୟ, ସେ ଜାଣନ୍ତି ସମୟର ଗୁରୁତ୍ୱ ଜାଣିଛନ୍ତି, ଏହି ସମୟଟା ଆମର ଯୁଦ୍ଧ କରିବା ପାଇଁ ଆସିନା, ସେମାନେ ଆତ୍ମସମର୍ପଣ କରିକି ଆସିଛନ୍ତି ଜାଣିପାରିଲେ, ତେଣୁ ସେ ତାଙ୍କୁ ନିବର୍ତ୍ତେଇଲେ। ତେଣୁ ଦେବତାମାନେ କହିବା ପାଇଁ ଆରମ୍ଭ କଲେ, ଏହିଭଳି ଭଗବାନ କହିଛନ୍ତି ତାଙ୍କୁ, ଜ୍ଞାନ ଦେଇଛନ୍ତି, ଆମେ ଦୁଇ ଜଣ ବର୍ତ୍ତମାନ ଇଏ କରିବା, ସନ୍ଧି କରିକି ସମୁଦ୍ର ମନ୍ଥନ କରିବା, ସମୁଦ୍ର ମନ୍ଥନରୁ ବାହାରିବ ଅମୃତ ବାହାରିବ, ବହୁତ 14ଟି ରତ୍ନ ବାହାରେ, ସମୁଦ୍ର ମନ୍ଥନରୁ 14ଟି ରତ୍ନ ବାହାରିଛି, ପ୍ରଥମ ରତ୍ନ ହେଉଛି ବିଷ, ହଳହଳ ବିଷ, ଅନ୍ତିମ ରତ୍ନ ହେଉଛି ଅମୃତ। 14ଟି ରତ୍ନ ଭାଗବତରେ ବର୍ଣ୍ଣନା କରାଯାଏନି ସବୁ ରତ୍ନ, କିନ୍ତୁ ଅନ୍ୟ ପୁରାଣମାନଙ୍କରେ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ଯେଉଁ ବାହାରିବ, ଅସୁରମାନେ ଚିନ୍ତା କରୁଛନ୍ତି ଏମାନେ ତ ଆଙ୍କର କିଛି ଶକ୍ତି ନାହିଁ, ଦେବତାମାନଙ୍କୁ ଆମେ ପରାସ୍ତ କରିଦେଇଛେ, ଆଉ କିଛି ଅସୁବିଧା ନାହିଁ, ଆମେ କରିଦେବା, ଅମୃତ ବାହାରିବ ଆମେ ଘିନି ଆସିବା, ସେଠାରୁ ଛଡ଼େଇକି ଘିନି ଆସିବା, ଏଇଟା ଚିନ୍ତା କରି ତାଙ୍କ ସହିତ ସନ୍ଧି କଲେ। ଆଉ ଭଗବାନ ତ କହିଛନ୍ତି ତୁମେ ଏଇ ମୂଷିକ ତାଙ୍କ ସହିତ ନ୍ୟାୟ କରିବ। ତେଣୁ ଦେବତାମାନେ ଏହିଭଳି ଭାବରେ ଚାଲିଲା ସମୁଦ୍ର ମନ୍ଥନ ଗଲେ, ସମୁଦ୍ର ମନ୍ଥନ କରିବା ପାଇଁ ମନ୍ଦର ପର୍ବତକୁ ଗଲେ, ଉପାଡ଼ି ଆଣିଲେ, ମନ୍ଦର ସୁନାର ପର୍ବତ 10,000 ଯୋଜନ ବୋଲି କୁହାଯାଏ, 10,000 ବୋଲି ଯାହା ଧାରଣା ହେଉଛି 10,000 ଯୋଜନ। ତେଣୁ ଏହିଭଳି ଭାବରେ ସେମାନେ ଗୋଟେ ଆଣିଲେ, ଆଉ ଆଣିକିରି ଦୁଇ ଜଣ ଯାକ ଦେବତାମାନେ ଅସୁରମାନେ ବହିକିରି ଆଣୁଛନ୍ତି, ଏଠି ଆଣିଲା ବେଳକୁ କ'ଣ ହେଲା ନା, ଏଠି ଓଜନ ତଳେ ପଡ଼ିଗଲା, ତଳେ ପଡ଼ିଗଲା, ତଳେ ବର୍ଣ୍ଣନା କରାଯାଇଛି, ବହୁତ ଦେବତାମାନେ ଅସୁରମାନେ ସବୁ ମୃତ୍ୟୁବରଣ କଲେ। ଦେବତାମାନେ ଚିନ୍ତା କରୁଛନ୍ତି, ଭଗବାନ କହିଥିଲେ ଏହା ଏହା ହେବ, ଆରମ୍ଭରୁ ତ ଏସବୁ ଆମେ ଚାଲିଗଲୁନୁ, ଆଉ କ'ଣ ହେବ, ସମୁଦ୍ର ମନ୍ଥନ ଭଗବାନଙ୍କ ସ୍ମରଣ କଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ଏଇଭଳି ଭାବରେ ଯେତେବେଳେ ଭଗବାନ ପୁଣି ଆସି ପହଞ୍ଚିଗଲେ, ଭଗବାନ ଆସି ପହଞ୍ଚିଗଲେ ବର୍ଣ୍ଣନା କରାଯାଇଛି ଅଷ୍ଟମ ସ୍କନ୍ଧ ଷଷ୍ଠ ଅଧ୍ୟାୟ ଶ୍ଳୋକ 38ରେ, ଗିରିଂ ଚାରୋପ୍ୟ ଗରୁଡ଼େ ହସ୍ତେ ନେଇ କେନ ପୀଡ଼ାୟା ଆରୁହ୍ୟ ପୟା ଲବ୍ଧିଂ ସୁରାସୁର ଗଣୈର୍ମିତ। ଏ ଗରୁଡ଼ଙ୍କର ଶକ୍ତି ଏଥିରେ ବର୍ଣ୍ଣନା କରାଯାଇଛି, ପ୍ରଭୁପାଦ ମହାରାଜ ଗୋଟେ ସୁନ୍ଦର ପର୍ପଟ ଦେଇଛନ୍ତି ଏଥିରେ। ଗିରିଂ ଚାରୋପ୍ୟ ଗରୁଡ଼େ ଭଗବାନ କ'ଣ କଲେ, ହସ୍ତେନ ଏକେନ ଲୀଳା, ବାମ ହାତରେ, ଗୋଟିଏ ହାତରେ, ବାମ ହାତରେ ସେ ଗୁରୁକୁ ଟେକିଦେଲେ, ଏ ଭଗବାନଙ୍କର ଶକ୍ତି ଭଗବତା, ଟେକିଦେଇକି କ'ଣ କଲେ ନା, ଗରୁଡ଼ଙ୍କର ପୃଷ୍ଠରେ ରଖିଲେ, ଗରୁଡ଼ଙ୍କର ଶକ୍ତି ଦେଖନ୍ତୁ ଭଗବାନଙ୍କ ଯେଉଁଭଳି ଶକ୍ତି, ଭଗବାନଙ୍କ ଉପରେ ତାଙ୍କ ଭକ୍ତମାନଙ୍କୁ ମଧ୍ୟ ସେହି ଶକ୍ତି ପ୍ରାପ୍ତ ହୁଅନ୍ତି, ସେମାନେ ଗରୁଡ଼ ପୃଷ୍ଠରେ ଧାରଣ କରି ରଖିଦେଲେ। ଗିରିଂ ଚାରୋପ୍ୟ ଗରୁଡ଼େ ହସ୍ତେନ ଏକେନ ଲୀଳା ଆରୁହ୍ୟ ପ୍ରଜା ଦେବ, ଭଗବାନ ତା ଉପରେ ଆରୋହଣ କଲେ, ଏବଂ ଦେବତାମାନେ ଅସୁରମାନେ ମଧ୍ୟ ସମସ୍ତେ ଚଢ଼ିଲେ ତା ଉପରେ ଗରୁଡ଼ଙ୍କ ଉପରେ ଗରୁଡ଼ ପୃଷ୍ଠରେ ବୋଲିକିରି ଭଗବାନ ଗରୁଡ଼ ଗୋଟିଏ ଡେଣା ମାରିଲେ ଗୋଟିଏ ପଙ୍ଖ ମାରିଲେ ଯାଇ ପହଞ୍ଚିଗଲେ କ୍ଷୀର ସମୁଦ୍ର ନିକଟରେ ପହଞ୍ଚିଗଲେ ଏଭଳି ରହିଛି। ତେଣୁ ଦେବତାମାନେ ଅସୁରମାନେ ବାସୁକି ବାସୁକି ହେଉଛନ୍ତି ଜଣେ ଭଗବାନଙ୍କ ବିଭୂତି ଭଗବତ ଗୀତା ଦଶମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ସର୍ପାଣାମ ଅସି ବାସୁକି ବାସୁକିକୁ ରଜୁ କଲେ ନହେଲେ କେତେ ଦୌଡ଼ି ଆଣିବେ କେଉଁଠୁ କ'ଣ ଆଣି ବାନ୍ଧିବେ ମନ୍ଦର ପର୍ବତକୁ ବାସୁକି ରଜୁ କରାଗରିକିରି ଯେଉଁ ବନ୍ଧା ଗଲେ ପ୍ରଭୁପାଦ ମହାରାଜ ଶ୍ଳୋକର ଭାଷାରେ କହିଛନ୍ତି ଯେ ଯଦିଓ ସେଠି ଯେ ଅସୁରମାନେ ଅଛନ୍ତି ଭଗବାନ ଏସବୁ ଲୀଳା କଲେ କିନ୍ତୁ ପରେ ଯେତେବେଳେ ସେଠି ଚିନ୍ତା କରିବେ ସେଠି ସବୁ ଏଇଟା ହେଉଛି ମାଇଥୋଲୋଜି ସେମାନେ କହିବେ ଏଇଟା ମାଇଥୋଲୋଜି ଆମର ବେଦକୁ ସେମାନେ କହନ୍ତି ମାଇଥୋଲୋଜି ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ଲକ୍ଷଣ ଇଏ କୌଣସି ମାଇଥୋଲୋଜି ନୁହେଁ କୌଣସି ମନଗଢ଼ା ଜିନିଷ ନୁହେଁ ହେଉଛି ପ୍ରକୃତ ଘଟଣା ହିଷ୍ଟୋରିକାଲ ଫ୍ୟାକ୍ଟ କିନ୍ତୁ ଆମର ଯେଉଁ ତଥାଗତ ଇତିହାସ ରହିଛି ଏସବୁ ମାଇଥୋଲୋଜି ମନଗଢ଼ା ଜିନିଷ ସବୁ ବହୁତ ରହିଛି କିନ୍ତୁ ଆମର ଯେଉଁ ଇତିହାସକୁ ସେମାନେ କହୁଛନ୍ତି ମାଇଥୋଲୋଜି ଯାହା ହଉ ଏଇଭଳି ଭାବରେ ଯେତେବେଳେ ବାସୁକି ଆସିଲେ ଭଗବାନ ଗରୁଡ଼ଙ୍କୁ ପଠାଇଦେଲେ କାରଣ ଗରୁଡ଼ ଅଛି ମାନେ ବାସୁକି ରହିପାରିବ ନାହିଁ ପଳାଇଯିବେ ଭୟ କରିବେ ଏତେ ବିରାଟ ବଡ଼ ବାସୁକି ଏତେ ରହିଛି ଆକାର ତାଙ୍କର କିନ୍ତୁ ଗରୁଡ଼କୁ ସେ ଭୟ କରନ୍ତି ତେଣୁ ଗରୁଡ଼ ଚାଲିଗଲେ ଇଏ ବର୍ତ୍ତମାନ ସମୁଦ୍ର ମନ୍ଥନ ଆରମ୍ଭ ହେବ ସମୁଦ୍ର ମନ୍ଥନ ଯେତେବେଳେ ଆରମ୍ଭ ହେବ ଭଗବାନ ଜାଣିକରି କ'ଣ କଲେ ନା ବାସୁକିଙ୍କର ମୁଖ ପାଖରେ ରହିଗଲେ ବାସୁକି ମୁଖ ପାଖରେ ରହିଗଲେ ଅସୁରମାନେ ଅବଜେକ୍ସନ୍ ଆରମ୍ଭ କଲେ ଭଗବାନ ଜାଣନ୍ତି ଅସୁରମାନଙ୍କ କ'ଣ କ'ଣ ତାଙ୍କ ସବୁବେଳେ ସଦା ସର୍ବଥା ବିପରୀତାନ୍ ବୁଦ୍ଧିଶା ପାର୍ଥ ତାମସି ସବୁବେଳେ ତମ ବା ଅଯଥାବତ୍ ପ୍ରଜାଣତି ବୁଦ୍ଧିଶା ପାର୍ଥ ରାଜସି ରଜଗୁଣର ତମ ଗୁଣର ବୁଦ୍ଧି ହେଉଛି ଠିକ୍ ଭାବରେ ବୁଦ୍ଧି ତାଙ୍କର ନାହିଁ ବିପରୀତ ବୁଦ୍ଧି ତାଙ୍କର ତେଣୁ ଅସୁରମାନେ କହିଲେ କାହିଁକି ଆମେ ପଛୁ ଅହେର ଅମଙ୍ଗଳ ନା ବୟମ କ'ଣ ସେ କହିଲେ ମୁଁ ଆମେ ଇଏ କ'ଣ ଇଏ ଯେଉଁ ଅହିର ଅହିର ପଛପଟେ ଆମେ ରହିବୁ ନାହିଁ ନା ଗୁଣିମ ବୟମ ପୁଚ୍ଛ ଅହେର ଅଙ୍ଗମ ମଙ୍ଗଳ ଏ ଅହି ଏ ସର୍ପର ପଛପଟଟା ଏସବୁ ବିଷ୍ଟ ସବୁ ତ୍ୟାଗ କରିବା ଇତ୍ୟାଦି ସବୁ ରହିଛି ଆମେ ଏଇଟାକୁ ଧରିବୁ ନାହିଁ ଛୁଇଁବୁ ନାହିଁ ଆମେ ହେଉଛୁ ଆମେ କ'ଣ ସାଧାରଣ ବ୍ୟକ୍ତି ସ୍ୱାଧ୍ୟାୟ ସୁତ ସମ୍ପନ୍ନ ଆମେ ମଧ୍ୟ ବହୁତ ଅଧ୍ୟୟନ କରିଛୁ ଆମେ ମଧ୍ୟ ବହୁତ ଶାସ୍ତ୍ର ଅଧ୍ୟୟନ କରିଛୁ ସେ ସବୁ କଶ୍ୟପଙ୍କର ବିଧାୟକ ସମସ୍ତେ ଦେବତାମାନେ ଏବଂ ଅସୁରମାନେ ଦୁଇଜଣ ଯାକ କଶ୍ୟପଙ୍କଠାରୁ ଆସିଛନ୍ତି କଶ୍ୟପଙ୍କ ପତ୍ନୀ ଅଦିତିଙ୍କ ଗର୍ଭରୁ ଆସୁଛନ୍ତି ଆଦିତ୍ୟମାନେ ଦେବତାମାନେ କଶ୍ୟପଙ୍କ ପତ୍ନୀ ଦିତିଙ୍କ ଗର୍ଭରୁ ଆସୁଛନ୍ତି ଦୈତ୍ୟମାନେ ଅସୁରମାନେ ଦନୁଙ୍କ ଗର୍ଭରୁ ଆସୁଛନ୍ତି ଦାନବମାନେ ସବୁ କଶ୍ୟପଙ୍କ ସତ ଜଣ ପତ୍ନୀ ଅଛନ୍ତି ଏସବୁ ପ୍ରଚୁତାଙ୍କର ପୁତ୍ର ଦକ୍ଷଙ୍କର ସବୁ କନ୍ୟା ଷାଠିଟି କନ୍ୟା ସୃଷ୍ଟି କରିଥିଲେ ଷଷ୍ଠ ସ୍କନ୍ଧରେ ସେ ବର୍ଣ୍ଣନା କରାଯାଇଛି ସେ କଥା ତେଣୁ ଏହିଭଳି ଭାବରେ ସେମାନେ କହିଲେ ସଦା ସୁତ ସମ୍ପନ୍ନ ପ୍ରଖ୍ୟାତ ଆମର ବହୁତ ପ୍ରଖ୍ୟାତ ଆମ ଜନ୍ମ କର୍ମ ସବୁ ରହିଛି ପ୍ରଖ୍ୟାତ ଆମେ କାହିଁକି ପଛପଟେ ଧରିବୁ ତେଣୁ ଭଗବାନ ହସିଦେଲେ କହିଲେ ଠିକ୍ ଅଛି ତମେ ଯାହା ଆଗକୁ ହସିକିରି ଭଗବାନ ପଳେଇ ଆସିଲେ ପଛକୁ ଦେବତାମାନେ ମଧ୍ୟ ଭଗବାନଙ୍କର ସାଙ୍ଗରେ ଆସି ପହଞ୍ଚିଗଲେ ପଛରେ ଏବଂ ଚାଲିଲା ଏଇଭଳି ଭାବରେ ଚାଲିଲା ମନ୍ଥନ ଚାଲିଲା ସମୁଦ୍ର ମନ୍ଥନ ସମୁଦ୍ର ମନ୍ଥନ ଲୀଳାରେ 14 ବାହାରିଛି କ'ଣ 14 ରତ୍ନ ବାହାରିଛି ପ୍ରଥମ ରତ୍ନ ହେଉଛି କ'ଣ 14 ଯେଉଁ ମନ୍ଥନ କରୁଥିଲେ ଭଗବାନ ଅଜିତ ମଧ୍ୟ ସେଇଠି ଥିଲେ ଭଗବାନଙ୍କ ଅବତାର ଅଜିତ ଏ ଷଷ୍ଠ ମନ୍ଥ ସମୟରେ ଭଗବାନଙ୍କ ଅବତାର ଅଛନ୍ତି ଅଜିତ ଭଗବାନ ଦେଖିଲେ ଏ କରିପାରୁନାହାନ୍ତି କିଛି ଭଗବାନ ଅନେକ ଅବତାର ସେଇ ଲୀଳାରେ ଗ୍ରହଣ କରିଛନ୍ତି ଭଗବାନ କ'ଣ କଲେ ପ୍ରଥମେ ତ ଯେତେବେଳେ ମନ୍ଥନ କରୁଥିଲେ ସେ ମନ୍ଦର ପର୍ବତ ଡୁବିଗଲା ତେଳକୁ ତେଣୁ ଭଗବାନ କଚ୍ଛପ ରୂପ ଧାରଣ କଲେ କଚ୍ଛପ ରୂପ ଧାରଣ କରିକିରି ଭଗବାନ ମନ୍ଦର ପର୍ବତକୁ ପୁଣି ଟେକିକି ଧାରଣ କଲେ ଗୋଟେ 1,00,000 ଯୋଜନର ଲକ୍ଷ ଯୋଜନର କଚ୍ଛପ ରୂପ ଧାରଣ କଲେ ଏଭଳି ଭଗବାନ ବିଲୋକ୍ୟ ବିଘ୍ନେଶ ବିଧିଂ ତଦେଶ୍ୱର ଦୁରନ୍ତ ବୀର୍ଯ୍ୟ ଅବିତଥା ଅଭିସନ୍ଧି କୃତ୍ୱା ବପୁ କାଚ୍ଛପ ଅଦ୍ଭୁତ ମହତ୍ ପ୍ରବିଶ୍ୟ ତ୍ୱୟଂ ଗିରିମୁଜ୍ଜହାର ଭଗବାନ କ'ଣ କଲେ ଦେଖିଲେ ବିଘ୍ନ ଆସୁଛି ତେଣୁ କ'ଣ କଲେ ଭଗବାନ କଚ୍ଛପ ରୂପ ଧାରଣ କଲେ ସାଙ୍ଗେ ସାଙ୍ଗେ କଚ୍ଛପ ହେଇଗଲେ ଲକ୍ଷେ ଯୋଜନ କଚ୍ଛପ ଏ କଚ୍ଛପ ଅବତାର ଏଇ ସମୟରେ ବାହାରିଥିଲା ଏ କଚ୍ଛପ ଅବତାର ଏତେ ଗୁରୁତ୍ୱପୂର୍ଣ୍ଣ ଯେ ସୁତ ଗୋସ୍ୱାମୀ ଅନ୍ତିମରେ ଦ୍ୱାଦଶ ଖଣ୍ଡ ତେର ଅଧ୍ୟାୟରେ ଦ୍ୱିତୀୟ ନମ୍ବର ଶ୍ଳୋକରେ କଚ୍ଛପଙ୍କୁ ପ୍ରଣାମ କରିଛନ୍ତି। ଭଗବାନ କଷ୍ଟ ଲାଗୁନଥିଲା, ଭଗବାନ କିଭଳି ଲାଗୁଥିଲା, ତାଙ୍କୁ କଣ୍ଡୁ କଣ୍ଡୁର ଆସ୍ୱାଦନ କରୁଥିଲେ, ତାଙ୍କୁ କଣ୍ଢେଇ ହେଲେ ଯେମିତି କୁଣ୍ଢେଇ ଦେଲେ ଯେଉଁଭଳି ଆନନ୍ଦ ଲାଗେ ସେଇଭଳି ଭାବରେ ତାଙ୍କୁ ଲାଗୁଥିଲା ଭଗବାନ। ଏବଂ ନିଦ୍ରା ପଳେଇଲେ ଭଗବାନ ଜଣେ ଯେତେବେଳେ ନିଦ୍ରା ଯାଏ ସେତେବେଳେ ସେ ଅଧିକ ଶ୍ୱାସ ତାର ଶ୍ୱାସ ପ୍ରଖର ହେଇଯାଏ, ନିଦ୍ରା ନିଶ୍ୱାସ ଟିକେ ଅଧିକ ଜୋରରେ ନିଅନ୍ତି। ତେଣୁ ଏଇଭଳି ଭାବ ନେଉଥିବାରୁ ଏ ପର୍ଯ୍ୟନ୍ତ ତୃତୀୟ ଦ୍ୱାଦଶ ଖଣ୍ଡ ତ୍ରୟୋଦଶ ଅଧ୍ୟାୟ ଦ୍ୱିତୀୟ ନମ୍ବର ଶ୍ଳୋକରେ ଏଇଟା କୁହାଯାଉଛି, ଏ ପର୍ଯ୍ୟନ୍ତ ସମୁଦ୍ରର ଢେଉ ବନ୍ଦ ହେଇପାରୁନାହିଁ, ନିଶ୍ୱାସ ନେଇଥିଲେ ସେହି ଭଗବାନ ନିଶ୍ୱାସ ଆମକୁ ରକ୍ଷା କରନ୍ତୁ। ଏଇଭଳି ଭାବରେ ସୁତ ଗୋସ୍ୱାମୀ ସେ କଚ୍ଛପ ଭଗବାନ ପ୍ରଣାମ କରିଛନ୍ତି। ତେଣୁ ଭଗବାନ ଲକ୍ଷ ଯୋଜନ ରହିକି ମନ୍ଦର ପର୍ବତକୁ ଉଠିଲା, ଉଠିବା ଦଳ ବୁଡ଼ି ଯାଇଥିଲା, କିନ୍ତୁ ଯେତେବେଳେ ସମସ୍ତେ ପୁଣି ହତାଶ ହୋଇଯାଇଥିଲେ, ପୁଣି ଦେଖିଲେ ପୁଣି ଉଠିଲେଣି, ଉଠିଲେ ତାପରେ ପୁଣି ମନ୍ଥନ ଆରମ୍ଭ ହେଲା। ମନ୍ଥନ ଆରମ୍ଭ ହେଲା, ଦେବତାମାନେ ଭଗବାନ ପାଖରେ ରହିକି ମନ୍ଥନ, ତଥାପି ତାଙ୍କର ଶକ୍ତି ନାହିଁ, ତେଣୁ ଭଗବାନ କ'ଣ ନିଜକୁ ପ୍ରବେଶ କଲେ, ସତ୍ୱଗୁଣରେ ଦେବତାମାନଙ୍କର ଶରୀରରେ ପ୍ରବେଶ କଲେ, ତାଙ୍କୁ ବଳ ପ୍ରଦାନ କଲେ, ରଜଗୁଣରେ ଅସୁରମାନଙ୍କ ଶରୀରରେ ପ୍ରବେଶ କଲେ, ତମଗୁଣରେ ବାସୁକୀର ଶରୀରରେ ପ୍ରବେଶ କଲେ। ଏଇଭଳି ଭାବେ ପ୍ରବେଶ କରିକିରି ଏଇ ମନ୍ଥନ କଲେ ସେମାନେ ଜୋର, ଭଗବାନ ନିଜେ ମଧ୍ୟ ମନ୍ଥନରେ ସାହାଯ୍ୟ କଲେ, ନହେଲେ ମନ୍ଥନ ହେଇପାରିନଥାନ୍ତା, ଛୋଟିଆ କଥା ନୁହେଁ ଏଇଟା, ସମୁଦ୍ର ମନ୍ଥନ ଲୀଳା। ଏବଂ ମନ୍ଦର ପର୍ବତ ମଧ୍ୟ ଉପରେ କିଛି ନାହିଁ, ଭଗବାନ ଗୋଟେ ଆଉ ଗୋଟେ ପର୍ବତ ରୂପ ଧାରଣ କରି ଉପରେ ମଧ୍ୟ ତାକୁ ଧାରଣ ମାନେ ଚାପ ଦେଲେ, ସେଇଠି ଦେଇକି ଏଇଭଳି ଭାବରେ ମନ୍ଦର ସମୁଦ୍ର ମନ୍ଥନ ଲୀଳା ଆରମ୍ଭ ହେଲା ଭଗବାନଙ୍କର। ଏଇସବୁ ଯେତେବେଳେ ହେଉଥିଲା ସେଇ ସମୟରେ ହଳାହଳ ବିଷୟ ଆସିଲା, ହଳାହଳ ବିଷୟ ଯେତେବେଳେ ଆସିଲା ଭଗବାନ ତାଙ୍କର ଭକ୍ତଙ୍କୁ ଯଶ ପ୍ରଦାନ କରିବା ପାଇଁ ଭଗବାନ ପଳେଇଗଲେ ଭୟ କରିକିରି, ଯେ କାଳିଆ ଯେଉଁ ରହିଛି କାଳିଆ ହ୍ରଦର ବିଷୟକୁ ଭଗବାନ କେବଳ ଚାହିଁବା ମାତ୍ରକେ ସବୁ ଅମୃତରେ ପରିଣତ କରିଦେଇପାରିଲେ ଭଗବାନ। ଭଗବାନ ଏକାଧାରରେ ବିଷୟ ଏବଂ ଅମୃତ, ଭଗବତୀତା ନବମ ଅଧ୍ୟାୟରେ ଭଗବାନ କହିଲେ, କ'ଣ କହିଲେ, ତପାମ୍ୟାମ ହମ ବର୍ଷମ ନିଗୃଣାମି ଉତ୍ତାମି ଚ ଅମୃତଂ ଚ ମୃତ୍ୟୁ ଚ ସଦସତ୍ୟାହମ ଅର୍ଜୁନ। ଭଗବାନ ବର୍ତ୍ତମାନ ଖରାଦିନ ଆସିଲା, ତପ ତପ ଦେବେ ମାନେ ଗରମ କରିବେ, ବିଷମ ଗରମ କରିବେ, ସବୁ ଜଳ ସବୁ ବାଷ୍ପ ହୋଇ ପଳେଇଯିବ। ତପାମ୍ୟ ହମ ବର୍ଷମ, ବର୍ଷା ଦିନ ଆସିବେ ପୁଣି ବର୍ଷା କରିବେ, ଇଏ ହେଉଛି ବର୍ଷାର ଫର୍ମୁଲା ହେଉଛି ଏଇଟା, ଭଗବାନ ସେଇଟା କରୁଛନ୍ତି, ସୂର୍ଯ୍ୟର କିରଣରେ ନେଇକିରି ସବୁ ଛାଡ଼ୁଛନ୍ତି। ତପାମି ହମ ବର୍ଷମ ନିଗୃଣାମି ଉତ୍ସାମି ଚ, ଏଇଭଳି ଭାବରେ ସେ ନେଇଯାଆନ୍ତି ପୁଣି ପ୍ରଦାନ କରନ୍ତି। ସେହିଭଳି ଭାବରେ ଭଗବାନ ହେଉଛନ୍ତି ଅମୃତଂ ମୃତ୍ୟୁସାହିବ, ଭଗବାନ ଏକାଧାରରେ ଅମୃତ ଏବଂ ମୃତ୍ୟୁ ମଧ୍ୟ, ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ଭଗବାନ ତାଙ୍କ ପାଇଁ ଅମୃତ, କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ ଭଗବାନ ତାଙ୍କ ପାଇଁ ମୃତ୍ୟୁ ରୂପରେ ଆସି ପହଞ୍ଚି, ମୃତ୍ୟୁ ସର୍ବହର ସାମ। ତେଣୁ ଏଇଭଳି ଭାବରେ ଭଗବାନ ଯେଉଁ ଦେବତାମାନେ ଭଗବାନ ପାଖରେ ରହିକରି ସମୁଦ୍ର ମନ୍ଥନ କରୁଛନ୍ତି, ଆକାଶରୁ ପୁଷ୍ପ ଧୀରେ ଧୀରେ ଛୋଟ ଛୋଟ ବିନ୍ଦୁ ବର୍ଷା ହେଉଛି, ବହୁତ ଆନନ୍ଦରେ ସେମାନେ କାର୍ଯ୍ୟ କରୁଛନ୍ତି, ଭଗବାନଙ୍କର ପାଖରେ ରହିଛନ୍ତି ସେମାନେ, ଭଗବାନ ଦର୍ଶନ କରୁଛନ୍ତି। ଅସୁରମାନେ ସାମ୍ନାରେ ରହିକରି ପୋଡ଼ି ଜଳି କଳାକାଟ ହୋଇଯାଉଛନ୍ତି, ସାମ୍ନାରେ ବାସୁଙ୍କ ମୁଖରୁ ସବୁ ବାହାରୁଛି, କ'ଣ ବିଷ ବାହାରୁଛି, ସବୁ ବିଷ ଅଗ୍ନି ବାହାରୁଛି, ସେମାନେ ଜଳି ଯାଉଛନ୍ତି, ବହୁତ କଷ୍ଟ ପ୍ରାପ୍ତ ହେଉଛନ୍ତି, ଆଉ କ'ଣ କରିବେ, କହିଦେଲେଣି ଆଗରୁ ଅନ୍ତତଃ କହିବା କଥା ନାହିଁ, ଏବେ ଟିକେ ପରିବର୍ତ୍ତନ କରିବା, ସାଇଡ଼ ଚେଞ୍ଜ କରିବା, ସେଇଟା ବି କହିଲେ ନାହିଁ, କାରଣ ତାଙ୍କର ଏତେ ଗର୍ବ ରହିଛି, କଳାକାଟ ପଡ଼ିଗଲେଣି କିଛି କହୁନାହାନ୍ତି। ଏଇଭଳି ଭାବରେ ଯେତେବେଳେ ବାହାରିଲା ବିଷ ଭଗବାନ ପଳେଇଲେ, ଶିବଜୀ ପାଖକୁ, ଶିବଜୀକୁ ରକ୍ଷା କର, ଶିବଜୀ ରକ୍ଷା କର, ଶିବଜୀ ରକ୍ଷା କର ବୋଲି କହିବାରେ ଭଗବାନ ନିଜେ ଆଗରେ ଯାଇଲେ ସବୁ ଦେବତାମାନେ ଅସୁରମାନେ ସମସ୍ତେ ଗଲେ କୈଳାସ ପର୍ବତକୁ ଶିବଜୀଙ୍କର ଆରାଧନା କଲେ। ଏଭଳି ଭାବରେ ବର୍ଣ୍ଣନା କରାଯାଏ ଅଷ୍ଟମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବିଷ୍ଣୁ ଭଳି ଆରାଧନା କରିଛନ୍ତି ଶିବଜୀଙ୍କୁ। ତେଣୁ ଶିବଜୀ କହୁଛନ୍ତି କ'ଣ, ବହୁତ ସୁନ୍ଦର ଶ୍ଳୋକ ରହେ, ତପ୍ୟନ୍ତି ଲୋକ ତାପେନ ସାଧବ ପ୍ରାୟ ସୋଜନା ପରମାରାଧନ ତଦ୍ଧି ପୁରୁଷାତ୍ମନି। ଶିବଜୀ ଦେଖିଲେ ଭଗବାନ ଆସୁଛନ୍ତି, ନିଜେ ସ୍ୱୟଂ ଆସୁଛନ୍ତି। ତେଣୁ ସେ ପଚାରିଲେ ତାଙ୍କର ପତ୍ନୀ ଶ୍ରୀ ପାର୍ବତୀ, କହିଲେ ଦେଖ ପ୍ରଜାମାନେ କେମିତି କଷ୍ଟ ପାଉଛନ୍ତି, ତେଣୁ ମୁଁ ଏଇଟାକୁ ପାନ କରିବି। ଶିବଜୀ ସେ ବିଷକୁ ପାନ କରିଦେଲେ ଏବଂ ପାର୍ବତୀ ମଧ୍ୟ ଅନୁମୋଦନ କଲେ ସେତେବେଳେ, କାରଣ ପାର୍ବତୀ ଜାଣିଛନ୍ତି ଶିବଜୀଙ୍କର ଶକ୍ତିକୁ ଜାଣିଛନ୍ତି। ଶିବଜୀ ଏଇଟାକୁ ପାନ କଲେ ଅସୁର ହଳହଳ ବିଷ ଥିଲା, ସମଗ୍ର ପୃଥିବୀକୁ ବ୍ୟାପ୍ତ ହେଇକି ରହିଥିଲା, କିନ୍ତୁ ଇଏ ଶିବଜୀଙ୍କର ଶକ୍ତି ଗୋଟିଏ ଆଞ୍ଜୁଳାରେ ସବୁକିଛି ଅଟକେଇ ଦେଲେ। ଶିବଜୀଙ୍କର ଶକ୍ତି ଯୋଗେଶ୍ୱର ସିଏ କରିଦେଇକିରି ପାନ କରିଦେଲେ। ଏ ପ୍ରସିଦ୍ଧ ଶିବଜୀଙ୍କର ଫଟୋ ରହିଛି, ପାନ କରିଦେଲେ ଯେତେବେଳେ ସବୁକିଛି ଭଗବାନ କ'ଣ କଲେ ନା ଭିତରକୁ ନେଲେ ନାହିଁ, କଣ୍ଠରେ ଧାରଣ କଲେ, ନୀଳକଣ୍ଠରେ ପରିଣତ ହେଇଗଲେ। କର୍ପୂର ଗୌରଂ କରୁଣାବତାରଂ କର୍ପୂର ଗୌରଂ ସଂସାର ସାରଂ ସମୁଦ୍ର ମଧ୍ୟ ଲୀଳାଟି ମୁଁ ଦୁଇଥର ଭାଗ ସପ୍ତାହ କରିଛି, ଦୁଇଥର କରିଛି ଏଇଟାକୁ। ତେଣୁ ଏଇଭଳି ଭାବରେ ଶିବଜୀ କାହିଁକି କଣ୍ଠରେ ଧାରଣ କଲେ, ଏଥିରେ ଗୋଟେ ଶିକ୍ଷା ରହିଛି। ଆମେ ମଧ୍ୟ ସବୁବେଳେ ବିଷ ପାଳନ କରୁଛେ, ବହୁତ ଦିନ ସାରା ବହୁତ ବିଷ ଆସୁଛି ଆମ ପାଖକୁ, ଆ ଗୁରୁଥରେ ତା ଗୁରୁଥରେ ତା ଗୁରୁଥରେ ହଜାର ବିଷ ଆସି ପହଞ୍ଚୁଛି। ଆମେ ମଧ୍ୟ ସେଇଭଳି ଭାବରେ କଣ୍ଠରେ ଧାରଣ କରିବା, ତଳକୁ ଛାଡ଼ିବା ନାହିଁ କି ବାନ୍ତି କରିଦେବା ନାହିଁ। ବାନ୍ତି କରିଦେଲେ ଯେଉଁଠି ପଡ଼ିବ ବିଷ ସବୁ ମୃତ୍ୟୁବରଣ କରିବେ, ଭିତରକୁ ନେଲେ ଭିତରେ ମଧ୍ୟ ସବୁ ଜୀବ ଅଛନ୍ତି, ସବୁ ମୃତ୍ୟୁବରଣ କରିବେ। ତେଣୁ ଏଇ ଯେଉଁ ବୈଷ୍ଣବ ନିନ୍ଦା ସବୁ ଆସୁଛି ତାକୁ ଭିତରେ ରଖିଦେବା, ରଖିବା, ତାକୁ ବାହାର କରିବ, କାହାକୁ କହିବା ନାହିଁ କି ସେଟାକୁ ସ୍ମରଣ କରିବା ନାହିଁ। ନୀଳକଣ୍ଠ ଆମର ବୈଷ୍ଣବ ଆରାମ ଯଥା ଶମ୍ଭୁ ଇଏ ଆମକୁ ଶିକ୍ଷା ପ୍ରଦାନ କରୁଛନ୍ତି। ଏବଂ ଯେଉଁ ସୁନ୍ଦର ତାଙ୍କ ଶରୀର ଥିଲା, ଗୌର ଶରୀର, ଗୌର କର୍ପୂର ବର୍ଣ୍ଣମ କର୍ପୂର ଗୌରମ କରୁଣାବତାର ସଂସାର ସାର ଭୁଜଗେନ୍ଦ୍ର ହାରମ, ତାଙ୍କର ହାର ହେଉଛି ଭୁଜଗେନ୍ଦ୍ର ସର୍ପ, ଅନନ୍ତଦେବ ରହିଛନ୍ତି ତାଙ୍କ ପାଖରେ, ସର୍ପ ରୂପରେ ଅନନ୍ତଦେବ ରହିଛନ୍ତି। ଏବଂ ସଦା ବସନ୍ତ ହୃଦୟର ବିନ୍ଦେ, ସେଇ ଭଗବାନ ଶିବଜୀ ଆମ ହୃଦୟରେ ରୁହନ୍ତୁ। ଭବଂ ଭବାନୀ ସହିତ ନମାମି, ସେଇ ଭଗବାନଙ୍କ ସହିତ ମୁଁ ପ୍ରଣାମ କରୁଛି ଶିବଜୀ ବୈଷ୍ଣବମାନ ଯଥା ଶମ୍ଭୁ। ତେଣୁ ସେ ସେଠି ପାନ କରିଦେଲେ, ସୁଖଦେବ ଗୋସ୍ୱାମୀ ତାଙ୍କ ପ୍ରଶଂସା କରି କହୁଛନ୍ତି, ଏଇଟା ତପ୍ୟନ୍ତି ଲୋକ ତାପେନ, ଭୌତିକ ଜଗତରେ ସମସ୍ତେ ତପ୍ତ ହେଇକି ରହିଛନ୍ତି। ସାଧବ ପ୍ରାୟଶ ଜନା, ଯେଉଁମାନେ ସାଧୁ ବ୍ୟକ୍ତି ସେମାନେ କ'ଣ କରନ୍ତି, ତାଙ୍କର ତପକୁ ଦୂର କରନ୍ତି। ପରମାରାଧନ ତଦ୍ଧି, କି ଭଗବାନଙ୍କର ହେଉଛି ଶ୍ରେଷ୍ଠ ଆରାଧନା, ପୁରୁଷସ୍ୟା ଅଖିଳାତ୍ମନି, ଭଗବାନ ଅଖିଳାତ୍ମ ପୁରୁଷଙ୍କର ଇଏ ହେଉଛି ଶ୍ରେଷ୍ଠ ଆରାଧନା। ଆମେ ଯଦି ଅନ୍ୟମାନଙ୍କୁ ସାହାଯ୍ୟ କଲେ, ତାଙ୍କର ଉପକାର କଲେ, ଭଗବାନ ସେଥିରେ ସବୁଠାରୁ ଶ୍ରେଷ୍ଠ ଆରାଧନା ସେଇଟା ଭଗବାନଙ୍କର। ତେଣୁ ମହାପ୍ରଭୁ କହିଲେ ଆମର ସମସ୍ତଙ୍କୁ ଉପକାର କରିବା, ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛି ମାନେ ଶ୍ରେୟ ଆଚରଣ ସଦା, ପ୍ରାଣୀ ଅର୍ଥେ ଦିଆ ବାଚା ଶ୍ରେୟ ଆଚରଣ ସଦା, ଆମ ପ୍ରାଣ ଦ୍ୱାରା, ଅର୍ଥ ଦ୍ୱାରା, ବୁଦ୍ଧି ଦ୍ୱାରା, ବଚନ ଦ୍ୱାରା ଶ୍ରେୟ ଆଚରଣ କରିବା, ଅନ୍ୟମାନଙ୍କର ମଙ୍ଗଳ କରିବା। କିଭଳି ଭାବରେ ନା, ଯାହାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଯାହାକୁ ଦେଖିବା ତାକୁ ଭଗବାନ କଥା କହିବା, ଏଇଟାକୁ ସବୁଠୁ ଶ୍ରେଷ୍ଠ ଉପକାର। ଏବଂ ଏଇଟାକୁ ଶ୍ରେଷ୍ଠ ଭଗବାନ ମଧ୍ୟ କହିଲେ ଭଗବଦ୍ ଗୀତା ଅଷ୍ଟାଦଶ ଅଧ୍ୟାୟରେ। जयदम परम गुह्यन मद भक्ति से विदास दी न तस्मात मनुष्यु कश्चिन में प्रियकृतम। ये भगवान भगवत गीता रे जो तीन प्रकार ज्ञान रही सब गुह्यतम ज्ञान हो भक्ति ये भक्त पाखे प्रचार करती किए भगवान प्रिय नुहति तेणु ये यहाँ कह जो कले से पुणी आसिक आरंभ कले मंथन आरंभ कले भाव आरंभ कर लक्ष्मीदेवी बाहर लक्ष्मीदेवी बाहर लक्ष्मीदेवी स्वयंवर है लक्ष्मीदेवी समेत चाहते लक्ष्मीदेवी प्राप्त हाँपाई कि लक्ष्मीदेवी उपयुक्त बर किए तीन श्लोक से कहते कि आम समय ना आम कहीपर ना तेणु यही भाव एकमात्र विष्णु ताकि कौन सी दोष ना आ समस्त पाखे किसी दोष रही एमती शिवजी पाखे मत दोष देखिले न शील मंगलम से तो सब श्मशान रोच्च से कौन जो जो सबकि गुण रही कि श्मशान रोचा कौन स्वामी रूप ग्रहण करेंगे आज पर्यटन खंडे ये है ना खंडे झोपड़ी खंडे भी तो कले ना दशम स्कंध अठाशी अध्याय सुखदेव को प्रश्न पचार परीक्षित महाराज देवासुर मनुष्यु एक नंबर श्लोक यहाँ कहुई जो मैंने शिव भजन करनी कि जो मैंने लक्ष्मीपति नारायण के भजन कर बहुत दरिद्र ये जो रही शिवजी आज पर्यटन खंडे झुपुड़ी खंडे तो कले ना तेणु भगवान विष्णु को शुभारंभ कले विष्णु पाखे कौन से दोष देखी पारे कि तथा से गोटे दोष देदेले आरंभ कले कौन ना सब गुण थे न कांक्षते ही ना मत से आकांक्षा करना कि आकांक्षा नकले भगवान को सी बरण कले स्वामी रूप से बरण कले भगवान बक्षदेश रही बक्षदेश रेश जो मैंने भगवान दर्शन करेंगे लक्ष्मीदेवी को कृपा प्राप्त हे लक्ष्मीदेवी दृष्टि पकेबे लक्ष्मीदेवी दृष्टि पड़े दारिद्र रही ना ये भाव बहुत कथा रही तेणु अंतिम जिते बाहर समुद्र मंथन रु भगवान जो अवतार धन्वंतरी धन्वंतरी कौन सी होती ऋग्वेद दिग् से ऋग्वेद आयुर्वेद दिग् आयुर्वेद रचनाकारी से धन्वंतरी भगवान अवतार से विष्णु अवतार धन्वंतरी प्रथम समय तृतीय अध्याय वर्णना कर धन्वंतरी अवतार विषय धन्वंतरी ये अमृत पात्र को धरिक बाहर अमृत भाण्ड को धरिक बाहर थे अमृतम लिखाई यही आगत थे असुर मैंने जोबले देखिले बाहर से अमृत हाँ समय आसीगला कलाकाट पड़ जाए सागे सागे कौन कौन बहुत सुंदर शोकटे अच्छा कौन कले ईपंदम सबकि सबकि चाहूंगे सी चौदह जगह रत्न सौनवाई चाहूंगे कि भगवान सब बंटा बंटी कले ना भगवान नदी सब जगह सब नहीं जाते किंतु सीटा कौन कले ना भगवान ठू छड़ नहीं गले तमालोक्य सुरा सर्वे कड़सम चामृतम लिप्सम तम सर्ववस्तुनि कड़सम तरसारम भगवान नहीं गले भगवान से भगवान कौन शक्ति ना ये देखले जो देखिले देवता मैंने कहले गला एत कष्ट समुद्र मंथन है सब भगवान कहले अमृत आम पाइबली देख लो सी नहींगले समुद्रगले पुणी भगवान स्मरण कले भगवान कह भगवान सब व्यवस्था कले भाव जे मिथ कड़ी अभूत सां भर गोटे कड़ी आरंभ हो गला झगड़ा आरंभ हो गला कौन आरंभ है ना मुान कर अहम पूर्व अहम पूर्व नीति प्रभु हाँ जड़े नहीं पल जाऊँगी दौड़ी भी चल नहीं दौड़ सी पीवा को आरंभ करें भितर कड़ी आरंभ हो गला मिथ कड़ी अभूत मुझे परिश्रम करपाट पड़ जा तू कौन करु तु किसी करूँ यही भाव भितर झगड़ा आरंभ हो गला तेणु भगवान गोटे रूप से बाहर मोहन रूप धारण कले भगवान जब पुरुष कि प्रथम थर पर फास्ट एंड लास्ट टाइम भगवान सेकेंड टाइम यहाँ है अवश्य महाप्रभु रूप से रोल करते गोटे रुक्मिणी रोल करते କିନ୍ତୁ ଅବତାର ନୁହଁ ସେଇଟା, କିନ୍ତୁ ସେ ବି ଅବତାର ଭଳି, କିନ୍ତୁ ଭଗବାନଙ୍କର ଆଉ କୌଣସି ସ୍ତ୍ରୀ ଅବତାର ନାହିଁ। ଭଗବାନ କୁହାଯାଏ ଲକ୍ଷ୍ମୀଦେବୀଙ୍କର ବହୁତ ଗର୍ବ ଥିଲା, ବହୁତ ସୁନ୍ଦରୀ ବୋଲି, କିନ୍ତୁ ଭଗବାନ ମୋହିନୀ ରୂପରେ ତାଙ୍କର ଗର୍ବକୁ ମଧ୍ୟ ଭଙ୍ଗ କରିଦେଲେ। ମୋହିନୀ ରୂପକୁ ଦେଖିକି ସେମାନେ କହୁଛନ୍ତି ଅହୋ ରୂପ ମହୋଧାମ, କହିଲି 14 ଯାକ ରତ୍ନ ତାଙ୍କ ପାଖରେ ରହିଛି, ଅହୋ ରୂପ ମହୋଧାମ ଅହୋ ଶ୍ୟା ନବଙ୍ଗୟ। ତାଙ୍କର କେତେ ଯୁବତୀ ଅବସ୍ଥାରେ ରହିଛନ୍ତି, ନବଯୁବତୀ ଅବସ୍ଥାରେ ରହିଛନ୍ତି ସେ, ଭଗବାନ ସବୁବେଳେ ନବଯୌବନ ଭଗବାନଙ୍କର, ତେଣୁ ସ୍ତ୍ରୀ ଲୋକ ହେଇଗଲେ ନବଯୌବତୀ ଅବସ୍ଥାରେ ରହିଛନ୍ତି। ଏବଂ ଇତିତେ ତାମ ଇତିତେ ତାମ ଅଭିଦୃତୀୟ ପ୍ରପଚ୍ଛୁ ଯାହା ତୁ ଇଚ୍ଛା, ତାଙ୍କ ହୃଦୟରେ କାମ ଭାବ ଜାଗ୍ରତ ହେଲା। ସେଇଭଳି ଭାବେ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିକିରି ଭଗବାନ ଏଇଭଳି ଭାବରେ କହିଲେ, ମୁଁ ଜଣେ ଅଜଣା ବ୍ୟକ୍ତି, ମୁଁ ଜଣେ କ'ଣ, ମୁଁ ଜଣେ ବେଶ୍ୟା, ଏଇଭଳି ଭାବରେ କହିଲି। ଯେତେବେଳେ ଭଗବାନ ଏଇଭଳି ଭାବରେ କହୁଛନ୍ତି, ତାଙ୍କର ତାଙ୍କ ପ୍ରତି ବିଶ୍ୱାସ ଆହୁରି ଅଧିକରୁ ଅଧିକ ଦୃଢ଼ ହେଉଛି। ଏଇଭଳି ଭାବରେ କ'ଣ କହିବି ନା, ସବୁ ଦେଇଦେଲେ, ଏ ଅମୃତ କଳସକୁ ଦେଇଦେଲେ, ଏଇଟା ନିଅନ୍ତୁ ଆମକୁ ବାଟନ୍ତୁ, ନହେଲେ ଆପଣ ପିଇ ଦିଅନ୍ତୁ, ନହେଲେ ଫିଙ୍ଗି ଦିଅନ୍ତୁ, କିଛି ଅସୁବିଧା ନାହିଁ, ଆମେ କିଛି କହିବୁ ନାହିଁ। ଭଗବାନ ଚିନ୍ତା କଲେ, ଅସୁରାଣାମ ସୁରା ସୁଧା ଦାନ ସର୍ପାଣାମ ଦୁର୍ନୟ ମତ୍ଵା ଜାତି ନୃଶଂସାନ ମହତ୍ଵା ଦେବଦତ୍ତ ଅଚ୍ୟୁତ। ଅସୁରମାନେ କହିଲେ, ଯଥା ନ୍ୟାୟ, ଆମର ସେମାନେ ଭାଇ ଆଉ ଆମେ ଝଗଡ଼ା କାହିଁ କରିବା, ଆପଣ ବାଣ୍ଟି ଦିଅନ୍ତୁ, ଯଥା ନ୍ୟାୟ। ଭଗବାନ କହିଲେ, ଚିନ୍ତା କଲେ, ଅସୁରାଣାମ ସୁଧା ଦାନ, ଅସୁରମାନଙ୍କୁ ସୁଧା ପ୍ରଦାନ କରିବା ସର୍ପାଣାମ ଦୁର୍ନୟ, ସର୍ପମାନଙ୍କୁ ଅମୃତ ଦେଲା ଭଳି ଏଇଟା ଅନ୍ୟାୟ ହେଇଯିବ। ତେଣୁ ଭଗବାନ ମତ୍ଵା ଜାତି ନୃଶଂସାଣ, ତାଙ୍କ ଜାତି ହେଉଛି ନୃଶଂସ ଜାତି, ନ ତାଙ୍କ ଦେବଜାତ ଅଚ୍ୟୁତ, ତାଙ୍କୁ ପ୍ରଦାନ କଲେ ନାହିଁ। ଭଗବାନ କହିଲେ, ମୁଁ ତ ଜାଣିନାହିଁ ବଣ୍ଟନ କରିବା ନା, କିଛି ଅସୁବିଧା ନାହିଁ, ଆପଣ ଯାହା କରିବେ ଆମେ ସେଥିରେ ସମସ୍ତେ ନୋ ଅବଜେକ୍ସନ। ତେଣୁ ଭଗବାନ ବ୍ୟବସ୍ଥାରେ ବହୁତ ସୁନ୍ଦର ଲୀଳା ସବୁ ରହିଛି, ଏଇଟା ସମୁଦ୍ର ମନ୍ଥନ ଲୀଳାଟି। ପରୀକ୍ଷିତ ମହାରାଜ ମୃତ୍ୟୁ ପାଖାପାଖି ରହି ସମୟ, କିନ୍ତୁ ତଥାପି ସେ ଜାଣିବା ପାଇଁ ଚାହିଁଲେ ବିସ୍ତାର ଭାବରେ, ଇଏ ଅମୃତ 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 ମହୋତ୍ସବ, ଇଏ ଗୋଟେ ଅମୃତ ମହୋତ୍ସବ, ଏଇଟା ଆମର ଶ୍ରୀ ଶ୍ରୀମନ୍ତ ଭକ୍ତି ରାଧା ଗୋବିନ୍ଦ ମହାରାଜ ଏଇଟାକୁ 2000 ଏଇଟାକୁ କହିଥିଲେ, ଏଇ ଲୀଳାଟିକୁ କହିଥିଲେ, କଟକରେ କହିଥିଲେ ସମୁଦ୍ର ମନ୍ଥନ ଲୀଳାଟି। ତେଣୁ ଯାହାକି ହଉ, ଏଇଭଳି ଭାବରେ ଯେତେବେଳେ ଗୋଟେ ବିରାଟ ଗୋଟେ ହଲ୍ ହେଇଗଲା, ଡାଇନିଂ ହଲ୍, ଡାଇନିଂକୁ ଭଗବାନଙ୍କ ନିର୍ଦ୍ଦେଶରେ ବା ଇଚ୍ଛାରେ ସ୍ମରଣରେ ବିଶ୍ୱକର୍ମା ତିଆରି କରିଦେଲେ, ବିରାଟ ବଡ଼ ଡାଇନିଂ ହଲ୍ ହେଇଗଲା, ସବୁ ଦେବତାମାନେ ଅସୁରମାନେ ସବୁ ବସିବେ, ଖାଇବା ପାଇଁ ବସିବା ପୂର୍ବରୁ ବେଲ୍ ବଜା ଦରକାର ପଡ଼ିଲାନି, କହିଲେ ତୁମେ ଯାହା ତାକୁ ଗାଧେଇକି ସ୍ନାନ କରିକି ଦାନ ଫାନ କରିକି ଆସିବ ନା, ଆଉ କ'ଣ ସାଙ୍ଗେ ସାଙ୍ଗେ ଖାଇଦେବ। ତେଣୁ ସେଇ କ୍ଷୀରସାଗର, ସେଇଠି ରହିଛି କ୍ଷୀରସାଗର, ସ୍ନାନ କରିବା ପାଇଁ ଆରମ୍ଭ କଲେ, କ୍ଷୀରସାଗର ସ୍ନାନ କରିକିରି ସବୁ କ'ଣ ଦାନ ଫାନ କରିକି ସବୁ ଆସି ପହଞ୍ଚିଗଲେ, ଅଲଗା ଅଲଗା ପଙ୍କ୍ତି ହେଇଯାଇଛି, ଦେବତାମାନଙ୍କର ଅଲଗା ରହିଛି, ଅସୁରମାନଙ୍କର ଅଲଗା ରହିଛି। ତେଣୁ ମୋହିନୀ ରୂପରେ ଭଗବାନ କ'ଣ କଲେ, ସେଇ ସେ ଯେଉଁ ଅମୃତ କଳସକୁ ଧରିକିରି ଅସୁରମାନଙ୍କ ପାଖରେ ଖାଲି ଚାଲିଲେ। ଏଭଳି ଭାବରେ ତାଙ୍କ ରୂପ ଦେଖିକି ତାଙ୍କୁ ମୋହ ହେଇଗଲା ସବୁ, ଅସୁରମାନେ କହିଲେ ଆମକୁ ସେ ଭଲ ପାଇବେ, ଆମକୁ ବିବାହ କରିବେ, ଏଇଭଳି ଭାବରେ ଚିନ୍ତା କରୁଛନ୍ତି। ତେଣୁ ଭଗବାନ କହିଲେ, ଦେଖ ତୁମେ ସବୁ ବହୁତ ତୁମର ସବୁ ରହିଛି, ବହୁତ ଶକ୍ତି ରହିଛି, ଅସୁରମାନେ ଶକ୍ତିହୀନ, ତାଙ୍କର କିଛି ନାହିଁ, ନିର୍ବଳ ଭାବ, ସେମାନେ ତାଙ୍କୁ ଉପର ଉପର ଜିନିଷ ଗୁଡ଼ା ଦେଇ ଉପର ଉପର ସବୁ କ'ଣ ଯେଉଁ ପତଳା ଜିନିଷ ସବୁ ଦେଇକି ତୁମକୁ ସବୁ ପ୍ରକୃତ ଇଏଟା ଦେବି, ଯେଉଁଟା ଗାଢ଼ ଅମୃତ ରହି ସେଟା ମୁଁ ଦେବି କହିକିରି ଭଗବାନ ଦେବତାମାନଙ୍କୁ ପ୍ରଦାନ କରିବାକୁ ଆରମ୍ଭ କଲେ, ଦେବତାମାନଙ୍କ ପଙ୍କ୍ତିରେ ଆରମ୍ଭ କଲେ। ଏବଂ ଦେଖୁଛନ୍ତି ତାଙ୍କ ଭିତରେ ଇଏ କହିଲେ, ହେଇ ସବୁ ଦେଇଦେବେ, ସବୁ ଦେଇଦେବେ, ଆମେ କରିଛେ ନିୟମ କରିଛେ, ଆଉ ସ୍ତ୍ରୀ ଲୋକ ସହିତ କ'ଣ ଝଗଡ଼ା କରିବା, ଯୁଗୁପ୍ତମ ଏଇଟା ଅନ୍ୟାୟ, ଏଇଟା ନିନ୍ଦନୀୟ ହେବ, ଏଇଭଳି ଭାବେ କହିକି ଚୁପଚାପ ରହିଲେ। ତାଙ୍କ ସାମ୍ନାରେ ଦେବତାମାନେ ପିଇବା ପାଇଁ ଆରମ୍ଭ କଲେ, ହାକୁଡ଼ି ମାରିବା ପାଇଁ ଆରମ୍ଭ କଲେ, ଏଇଟା ଦେଖିକିରି ଆଉ ରାହୁ ରହିପାରିଲେ ନାହିଁ, ସେ କ'ଣ କଲେ ଗୋଟେ ଦେବ ଶରୀର ଧାରଣ କରି ଅନ୍ତିମ ପଙ୍କ୍ତିରେ ବସିଥିଲେ ସୂର୍ଯ୍ୟ ଏବଂ ଚନ୍ଦ୍ର, ତାଙ୍କ ମଝିରେ ବସିପଡ଼ିଲେ, ଦେବତା ରୂପ ଧାରଣ କରି ବସିପଡ଼ିଲେ। ତେଣୁ ଭଗବାନ ସବୁ ଜାଣନ୍ତି ଏ ଅମୃତର ମହାତ୍ମାକୁ ପ୍ରକାଶ କରିବା ପାଇଁ ଏଲିଆଟି ହେଇଥିଲା। ଭଗବାନ ସୂର୍ଯ୍ୟକୁ ଦେଲେ, ତାଙ୍କୁ ବି ଟିକେ ଦେଲେ, ଏମାନେ ତାଙ୍କୁ ବି ଦେଲେ, ଏବଂ ଚନ୍ଦ୍ର ହେଉଛନ୍ତି ଲାଷ୍ଟ। ଚନ୍ଦ୍ରକୁ ଦେଇକରି ସେଠାରେ ଚନ୍ଦ୍ର ଇଶାରା କରିଦେଲେ, ଚନ୍ଦ୍ର ସୂର୍ଯ୍ୟ ଇଶାରା କରିଦେଲେ, ଭଗବାନ ଜାଣିଛନ୍ତି। ତେଣୁ ତାଙ୍କର ସୁଦର୍ଶନ ଚକ୍ର, ଭଗବାନଙ୍କୁ ଯେଉଁ ମୋହିନୀ ରୂପ ଥିଲା ଚାଲିଗଲା, ବିଷ୍ଣୁ ରୂପ ଧାରଣ କରି ସୁଦର୍ଶନ ଚକ୍ରରେ ତା ଛେଦନ କରିଦେଲେ, ମସ୍ତକୁ ଛେଦନ କରିଦେଲେ, ଗଣ୍ଡିମୁଣ୍ଡ ଅଲଗା ହେଇଗଲା। କିନ୍ତୁ ଯେଉଁ ଅମୃତ ପାନ କରିଥିଲେ ସେ ବଞ୍ଚିକି ରହିଲେ, ଦୁଇଟି ଗ୍ରହ ହେଇଗଲେ, ବ୍ରହ୍ମା ତାଙ୍କୁ ଦୁଇଟି ଗ୍ରହ କରିଦେଲେ, ରାହୁ କେତୁ। ତେଣୁ ବର୍ତ୍ତମାନ ମଧ୍ୟ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ରଗ୍ରହଣ, ଏଇଟାକୁ ବର୍ତ୍ତମାନ ବୈଜ୍ଞାନିକମାନେ କହୁଛନ୍ତି ଏସବୁ ମନଗଢ଼ା ଜିନିଷ, କିନ୍ତୁ ଏଇଟା ପ୍ରକୃତ ଘଟଣା। ଏଇଟା ବୈଜ୍ଞାନିକ ଠାରୁ ବଡ଼ ବୈଜ୍ଞାନିକ ଇଏ ଭାଗବତ ଶାସ୍ତ୍ର ଇତ୍ୟାଦି। ତେଣୁ ଏଇଭଳି ଭାବରେ ଭଗବାନ ଦେବତାମାନଙ୍କୁ ପ୍ରଦାନ କଲେ ଏଇ ସମୁଦ୍ର ମନ୍ଥନ ଶିକ୍ଷାକୁ କହିକି ଆମେ କଥା ବିଶ୍ରାମ ଦେବା, କାରଣ ସମୟ ହେଇଗଲାଣି। ଏବଂ ସୁରାସୁରଗଣ ସମଦେଶ କାଳ ହେତ୍ୱାର୍ଥକର୍ମ ମତୟୋପି ଫଳେ ବିକଳ୍ପା ତତ୍ରାମୃତଂ ସୁରଗଣ ଫଳମଞ୍ଜସାକୁ ଯତ୍ପାଦ ପଙ୍କଜ ରଜ ଶ୍ରୟଣାନ ଦୈତ୍ୟା। ଏ ଶିକ୍ଷା ବାହାର ଅଧ୍ୟାୟରେ ମଧ୍ୟ ଗୋଟେ ଶିକ୍ଷା ରହିଛି। ତେଣୁ ଏଠି କହୁଛନ୍ତି ଏଇଭଳି ଭାବରେ ଆମେ ଦେଖିବା ଦେବତାମାନେ ଏବଂ ଅସୁରମାନେ ମିଶିକରି ତାଙ୍କର ସବୁକିଛି ସମାନ ଥିଲା। ପ୍ରତି କାର୍ଯ୍ୟର ପାଞ୍ଚଟି କାରଣ ରହିଛି, ଆମେ କହୁଥିଲେ ସେଇଟା ନା, କେଉଁଟା ଜୟଲାଭ କରୁଛି, କେଉଁଠି ବିଜୟ ଲାଭ କରୁଛି, ତା ପାଞ୍ଚଟି କାରଣ ରହିଛି। କ'ଣ କ'ଣ ଦେଶ, ଗୋଟେ ହେଉଛି ସମାନ ସବୁ ରହିଛି। ଏକ ସ୍ଥାନରେ ସମୁଦ୍ର ମନ୍ଥନ ହେଉଥିଲା, ସୁଖୀର ସାଗର ନିକଟରେ ହେଉଥିଲା ଏଲିଆଟି, ଦେଶ କାଳ ମଧ୍ୟ ସମାନ ଥିଲା। ଆମେ କହିବା ଏ କାଳଟା ଦେବତାମାନଙ୍କ ସପକ୍ଷରେ ଥିଲା ନା, ଗୋଟିଏ ସମାନ କାଳ ଥିଲା, ସମୟ ସମାନ ଥିଲା, ହେତୁ ସମସ୍ତଙ୍କର ଗୋଟିଏ ମେଣ୍ଟାଲିଟି ଥିଲା ବା ଗୋଟିଏ ଏମ୍ ଥିଲା, ଏଇଟାକୁ ଆମେ ପ୍ରାପ୍ତ ହେବା, ସମାନ ଥିଲା। ହେତୁ ଅର୍ଥ ମଧ୍ୟ ସମାନ ଥିଲା, ଅର୍ଥ କହିଲେ ଯେଉଁ ଯେଉଁ ଜିନିଷ ସବୁ ସାମଗ୍ରୀ ଲାଗୁଥିଲା ସମୁଦ୍ର ମନ୍ଥନ କରିବା ପାଇଁ, ଜଡ଼ିବୁଟି ସବୁ ପକେଇଲେ ସମାନ ଥିଲା, କର୍ମ ମଧ୍ୟ ସମାନ ଥିଲା, ବରଂ ଅସୁରମାନେ ବହୁତ କଷ୍ଟ ସ୍ୱୀକାର କରିଥିଲେ। ମତି ମଧ୍ୟ ସମାନ ଥିଲା, କିନ୍ତୁ ଫଳରେ ଅଲଗା ହେଲା। ତାର କାରଣ କ'ଣ ନା, ଇଏ ହେଉଛି କାରଣ। ତତ୍ରାମୃତମ ସୁରଗଣା ଫଳମଞ୍ଜ ସାଧୁ, ଦେବତାମାନେ ବହୁତ ସହଜରେ ଅମୃତକୁ ପ୍ରାପ୍ତ ହେଲେ, କିନ୍ତୁ ଯତ୍ ପାଦ ପଙ୍କଜ ରଜ ଶ୍ରୟଣାନ ଦୈତ୍ୟା, ଭଗବାନଙ୍କର ପାଦ ପଦ୍ମରେ ଆଶ୍ରୟ ନ ନେଇଥିବାରୁ ଦୈତ୍ୟମାନେ ସେ ଫଳରୁ ବଞ୍ଚିତ ହେଲେ। ଇଏ ହେଉଛି ମୁଖ୍ୟ କାରଣ। କାଳ ଯେଉଁ ସମୟ ବଳବାନ ବୋଲି କୁହାଯାଉଛି, ଏଇଟା ମୁଖ୍ୟ କାରଣ ନୁହଁ। କାଳ ହେଉଛି ଭଗବାନଙ୍କର ଅଧୀନରେ କାର୍ଯ୍ୟ କରୁଛନ୍ତି, ତେଣୁ ଇଏ ହେଉଛି ମୁଖ୍ୟ କାରଣ। ଭଗବାନ ଯେଉଁଟା ଚାହୁଁଛନ୍ତି ସେଇଟା ହେଉଛି। ଭଗବାନ ପାଦପଦ୍ମରେ ଆଶ୍ରୟ ନ ନେଇଥିବା ହେତୁ ଅସୁରମାନେ ସେଥିରୁ ବଞ୍ଚିତ ହେଲେ, ସେ ଫଳରୁ ବଞ୍ଚିତ ହେଲେ। ତେଣୁ ଭଗବାନ ଚାଲିଗଲା ପରେ ଅସୁରମାନେ ପୁଣି ଯୁଦ୍ଧ କରିବା ପାଇଁ ଆରମ୍ଭ କଲେ। ଏ ଦଶମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, 10-11 ଅଧ୍ୟାୟରେ ଭୀଷଣ ଯୁଦ୍ଧ ହେଲା। ଏମିତିକି ଦେବତାମାନେ ଏତେ ଶକ୍ତି ପ୍ରାପ୍ତ ହୋଇଗଲେ, ଅସୁରମାନେ ଏତେ ଶକ୍ତି ନ ପାଇଲେ ମଧ୍ୟ ମାୟାରେ ଯୁଦ୍ଧ କରିବା ପାଇଁ ଆରମ୍ଭ କଲେ। ମାୟାରେ ଯୁଦ୍ଧ କରିବା ଯେତେବେଳେ ପୁଣି ଦେବତାମାନେ ପୁଣି ଭଗବାନଙ୍କୁ ସ୍ମରଣ କଲେ, କେତେ ପ୍ରକାର ଭଗବାନ ତାଙ୍କୁ ସାହାଯ୍ୟ କରୁଛନ୍ତି ଦେଖନ୍ତୁ। ଆମେ ତ ସବୁ ମେନ୍ ପଏଣ୍ଟକୁ ସେ ଛାଡ଼ିଦେଲେ, କହିଲେ ନାହିଁ, ସଂକ୍ଷେପରେ କହିଦେଲେ। ତେଣୁ ଭଗବାନ କ'ଣ କଲେ, ପୁଣି ଆସି ହାଜର ହେଇଗଲେ। ଦେବ ସମୁଦ୍ର ଦେବତା ଅସୁରମାନଙ୍କ ଭିତରେ ଲଢ଼େଇ ହେଉଥିଲା, ଯେ ଭଗବାନ ଆସି ଆବିର୍ଭାବ ହେଲେ ଗରୁଡ଼ ପୃଷ୍ଠରେ, ଏବଂ ଭଗବାନ ସହିତ କାଳନମୀ ଇତ୍ୟାଦି ସେମାନେ ଯୁଦ୍ଧ ଆରମ୍ଭ କଲେ। କାଳନମୀ ଇତ୍ୟାଦି ଭଗବାନ ସହିତ ଯୁଦ୍ଧ କରୁଛନ୍ତି, ଦେବତା ଅସୁରମାନେ ସବୁ ଯୁଦ୍ଧ ଆରମ୍ଭ କଲେ, ଭଗବାନ ସହିତ ମଧ୍ୟ ଯୁଦ୍ଧ କରୁଛନ୍ତି କାଳନମୀ ଇତ୍ୟାଦି, ଏସବୁ ବର୍ଣ୍ଣନା କରାଯାଇଛି। କିନ୍ତୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଯେଉଁ ଭଗବାନଙ୍କର ହରି ସ୍ମୃତି ସର୍ବ ବିପଦ ବିମୋକ୍ଷଣ, ହରିଙ୍କର କେବଳ ସ୍ମୃତି ସ୍ମରଣ କଲେ ସବୁ ବିପଦ ଚାଲିଯିବ। ଆଉ ସ୍ୱୟଂ ଭଗବାନ ଅଛନ୍ତି, ଆଉ ଅସୁରମାନେ କ'ଣ ବିଜୟ ଲାଭ କରିବେ? ଅସୁରମାନଙ୍କୁ ପରାସ୍ତ କରିବା ଖାଲି ପରାସ୍ତ କଲେନି, ହତ୍ୟା କରିବାକୁ ଆରମ୍ଭ କଲେ। ବଳି ମହାରାଜ ମଧ୍ୟ ହତ୍ୟା କରିଦେଇଥିଲେ। ବ୍ରହ୍ମା ନାରଦଙ୍କୁ କହିକିରି ସେ ଯୁଦ୍ଧକୁ ବନ୍ଦ କରିକିରି ଏ ଅସୁରମାନେ ଯେଉଁ ମୃତ୍ୟୁବରଣ କରୁଥିଲେ ତାଙ୍କୁ ସବୁ ନେଇଗଲେ, ତାଙ୍କର ଯେଉଁମାନେ ବଞ୍ଚିଥିଲେ ସବୁ ନେଇଗଲେ ତାଙ୍କର ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ପାଖକୁ। शुक्राचार्य जानी जो कौन जो मृत्यु संजीवनी मंत्र सब जीवन प्रदान कले सब घटना सब रही बाहर अध्याय वर्णना कर शिवजी जो शुणिले शिवजी कहले कौन जो अमृत बाहर मत पचारे ना कि विष बाहर मो पक आस शिवजी अमृत बेले जा नीटी किंतु जो शुणिले भगवान के मोहिनी रूप रही इच्छा है से मोहिनी रूप कि कारण शिवजी काम 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 से कामर शत्रु काम को जय कर देते भगवान शिवजी कंदर्प को जाड़ी तृतीय नेत्र किंतु सी तर इच्छा है भगवान लीला यहाँ से इच्छा है सी मोहिनी रूप कि तेणु द्वादश अध्याय वर्णना कर शिवजी तक पत्नी सहित गले शिवगण सहित सब गले वैकुंठ लोक गले वैकुंठ सब गोटे गोटे फ्लाट दिगला रही रही सुंदर स्थान रही शिवजी लोक मैंने भावना आम आ शिवलोक जीवना ये रही एत सुंदर खाद्य सब रही कौन सब कथ रही सब शिवजी तो रोते शमशान रोते ये चर मान कौट रे जा भाव भगवान पचारे कौन पर तुम आसल बहुत सुंदर भाव कथोपकथन रही तेणु शिवजी कहले प्रभु आपणकर से जो मोहिनी रूप धारण करसंती अनेक अवतार देखी किंतु से मोहिनी अवतार देखिपारी ना मुझे देखा चाहूँगी भगवान काम कामी मान से करी तुम तो कामी व्यक्ति नुह तुम कहीं ना मुझे तथा चाहूँगी भगवान एभली भाव धारण कले आउे मोहिनी रूप धारण कले शिवजी भावुंत बोध आसवे मोहिनी रूप आसवे आज जन को देखीदे प्रति मोहित हो मोहित हो गले उलग नहीं पचर थी सब भगवान जानी जानकर हनुमान मुनि ऋषि मान देखापी वैकुंठ लोक मुनि ऋषि मान आश्रम देक जाऊँच पचे पचे शिवजी धाँच मुनि ऋषि मान देखिए आस शिवजी ये ना किए शिव कूड़े देखा ये भाव से मोहित हो गले एवं तांकर जो वीर्य स्खलित है से जाकर मती स्थिर है सी श्री सीताराम हनुमान जो वीर्य स्खलित है ये सब सुना रूपार खणी सब सृष्टि हो गला तेणु यही भाव भगवान शिवजी को कहले बहुत कथा सब रही खाली गोटे श्लोक कह कथ विश्राम देवा आम बर्तमान मत चली भगवान आराधना पूजा चलिए अर्चना ये श्लोक बहुत गुरुत्वपूर्ण ये श्लोक कौन कौन बार अध्याय अष्टम स्कंद बार अध्याय श्लोक रही कौन असत अभिश्रांति भावगम्य प्रपन्ना अमृत मरवर्ज्या असत सिंधु मध्यम कपट जुवती वेशो मोहेन्द्र सुरारिं तमं उपसुतानं पुरं नतोस्मि से कामी काम जो मोहिनी रूप धारण करणाम कर सुखदेव गोस्वामी प्रणाम कर असद अभिश्रांति भावगम्य प्रपन्ना असुर माने ये असद वस्तु प्रति आकर्षित होकर से प्रपन्न होती किंतु अमृत मरवर्ज्या आसे सिंधु मध्यम यही अमृत समुद्र मंथन रू जो बाहर मंथन लीला मंथन करी जो अमृत बाहर सिंधु मंथन करी जो बाहर जो कपट युवती बेश भगवान जो कपट युवती बेश रे मोहयंद सुरारि जे सुरर हरि कहले देव असुर मान जे मोह करते से तमाम सुतान कामपुर नतस्मी से सुरहरि बा से मोहिनी को मुहर प्रणाम जनाऊे तो अनुशूय तो नरिष्यते जातु समुद्यम कुचे जदुत्तम श्लोक गुणानुवर्णन समस्त संसार परिश्रमापहम ये जो जब श्रवण कले तार फल यहाँ शिक्षा यहाँ बा फल यहाँ यही जो मैंने बारंबार कीर्तन करेंगे श्रवण करेंगे न निश्चित जहाँ समुद्यम कोचित ताकर जो उद्यम जहाँ करेंगे केवल नष्ट हम ना केवल ये स्मरण करदे ये सब फल पाई जयलाभ कर सबुति एवं जद उत्तम शोक गुणान वर्णन भगवान उत्तम शोक जो श्रेष्ठ दश रही जो गुण वर्णना कर समस्त संसार परिश्रम आप समस्त संसार परिश्रम को दूर कर देव। जय श्रीमद्भागवत की
जय।
श्री प्रभुपाद महाराज की
जय।
श्री गुरुदेव की
जय।
स्वामी गौर भक्त की
जय।